एवं दशम स्कंद छत्तीस अध्याय श्लोक एक ये आगे नुआध्याय आरंभ है अरिष्ट अरिष्टाश्रबंध अथ तरियागत गोष्ठ अथ तरियागत गोष्ठ अरिष्टो वृषभासुर अरिष्टो वृषभासुर महिं महाकुत्काय महिं महाकुत्काय कंपयन् खुरभिक्षतां कंपयन् खुरभिक्षतां श्रीवादरायण उवाच अथ तरिहागत गोष्ठ अरिष्टो वृषभासुर महिं महाककुत्काय कंपयन् खुरभिक्षतां तुनाजमे अरिष्टासुर बद्ध प्रसंग शुणा आउ दुई तीन असुर अच्छा तापर भगवान पुणी मथुरा रे विजय करे मथुरार असुर मान हत्या करे भगवान तेणु श्लोक कहुची श्री बादरायण उवाच श्रीधर स्वामी कौन श्री शुक उवाच से पढ़िल यहीटा को श्रीधर स्वामी को लिखे श्री शुक उवाच कि अन्न लिखे श्री बादरायण उवाच से ही एका व्यक्ति से किंतु बादरायणी शब्द अर्थ अंतरीश अध्यायर प्रथम श्लोक बादरायणी रही बादरायणी माने ये जो व्यासदेव पुत्र व्यासदेव तर पुत्र प्राप्त होने बहुत तपस्या करते बादरायणी शब्द व्यवहार कर पुणी ये से बादरायणी जाऊ अथ कहले अनंतरम तरी तदा महाककुत्काय जिते भगवान रासलीला जीवाप उद्यत हो समय तरी से ही समय कथा से महा प्रतिदिन रात रासनीत होता प्रति राति तेणु ये से ही समय आ तरी तदा महाककुत्काय महांत ककुत्काय बहु उच्च शरीर रही जो तार पाखे जो रही गुज गोटे रही था षंडर से भाव महाककुत्काय वृषभासुर वृषभाकृति असुर वृषभ रूप से षंड रूप से आसला अरिष्ट तार नाम था अरिष्ट नामना अरिष्ट नामना अरिष्ट कह अनिष्ट अनिष्ट से प्रदान कर खुरभिक्षता खुरे विदिना खुरे सब विदिन्न कर विराट शरीर आसला महिं पृथ्वी को विदिन्न कर दूसरा एवं कंपयन गोष्ठम गोचारण क्षेत्रम ये गोचारण क्षेत्र जो रही से विराट शब्द ये करी मैंने तार बहुत बड़ शरीर धारण कर यही भाव कह आगत आसी पहुँचीगला से ही समय जो भगवान जीवाप बस रासलीलाई से ही समय आसी पहुँचीगला तेणु श्रीधर स्वामी कौन एवं दीप एवं देव गंधर्वादि गीत नृत्य बाद्य कुसुम वर्षादि भी कृष्ण प्राप्त हृष्ट ब्रजस्य परमोत्सव वर्तमान तद विरुद्धांतराधिका राम अर्थम अथ शब्द जो व्यवहार करागला अथ ये श्रीधर स्वामी कौन भगवान पूर्व जो लीला सब चलता नृत्य केमी देवता मैंने गंधर्व मैंने सब गीत गीत गायन करुले बाद्यवादन करुले कुसुम वर्षा करुले मेघ कुसुम वर्षा करुला देवता मैंने कुसुम वर्षा करुले फूल मान वर्षा करुले तेणु यही भाव में बहुत आनंद ରେ ଥିଲେ ଭଗବାନ କୃଷ୍ଣ ପ୍ରାପ୍ତଙ୍କୁ ଦୃଷ୍ଟୁଆ ବ୍ରଜସ୍ୟ ପରମୋତ୍ସବ ବର୍ତ୍ତମାନ ବ୍ରଜରେ ପରମ ଉତ୍ସବ ଚାଲିଥିଲା ତେଣୁ ତାର ବିରୁଦ୍ଧ ବର୍ତ୍ତମାନ ଗୋଟିଏ ଘଟଣା ହେବ ସେଥିପାଇଁ ଅର୍ଥ ଶବ୍ଦ ବ୍ୟବହାର କରାଗଲା ତରି ତଦା ତଂ ବର୍ଣ୍ଣୟତି ସାର୍ଦ୍ଧତ୍ରୟଣ କ'ଣ ସବୁ ହେଲା ଘଟଣାଟା ତିନୋଟି ସାଢ଼େ ତିନୋଟି ଶ୍ଳୋକରେ ବାଦରାୟଣ ବା ଶୁକଦେବ ଗୋସ୍ୱାମୀ କହିବେ କ'ଣ ସବୁ ହେଲା ଅପୂର୍ବ ଘଟଣା ଏଠାରେ ଏଇଟା ମଧ୍ୟ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ବିଷ୍ଣୁ ପୁରାଣ ଅନୁସାରେ କୁହାଯାଉଛି ଅରିଷ୍ଟାସୁର ଗୋଧୂଳିରେ ଶ୍ରୀକୃଷ୍ଣ ଗୋଷ୍ଠୀକୁ ଆସିଥିଲେ ସେହି ସମୟରେ ଭଗବାନ ଗୋପୀମାନଙ୍କ ସହିତ ନୃତ୍ୟ କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଏଇଟା ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ପ୍ରଦୋଷାର୍ଦ୍ଧେ କଦାଚିତ୍ ତୁ ରାସାଶକ୍ତି ଜନାର୍ଦ୍ଦନେ ତ୍ରାସୟନ୍ ଶଶାମଧୋ ଗୋଷ୍ଠମ ଅରିଷ୍ଟ ସମ୍ପାଗତ ଅର୍ଥାତ୍ ଦିନେ ଗୋଧୂଳି ସମୟରେ ଭଗବାନ ଜନାର୍ଦ୍ଦନ ଯେତେବେଳେ ରାସ ନୃତ୍ୟ ଅନୁଷ୍ଠାନ ପାଇଁ ଉତ୍ସୁକ ହେଉଥିଲେ ସେତେବେଳେ ଉନ୍ମତ୍ତ ଅରିଷ୍ଟାସୁର ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରି ଗୋଷ୍ଠରେ ପ୍ରବେଶ କଲା ଭଗବାନଙ୍କ ରାସଲୀଳା ବନ୍ଦ ହୋଇଗଲା ସେଦିନ ଆଉ ଗୋଟେ ଲୀଳା ହେଲା ଲୀଳା ଇଏ ଯେଉଁ ଅରିଷ୍ଟାସୁରକୁ ବଦ୍ଧ କଲେ ଭଗବାନ ଏବଂ ସେହିଦିନ ଏଇ କାର୍ତ୍ତିକ ମାସ କୃଷ୍ଣ ଅଷ୍ଟମୀ ତିଥି ବହୁଳାଷ୍ଟମୀ ତିଥି ସେଦିନ ଏ ରାଧାକୁଣ୍ଡର ଆବିର୍ଭାବ ହେଲେ ଏସବୁ ବର୍ଣ୍ଣନା କରାଯିବ ତେଣୁ ଯାହା ହଉ ଅରିଷ୍ଟାସୁର ଏଇଭଳି ଭାବରେ ଆସିଥିଲା ତେଣୁ ରାଧାକୁଣ୍ଡର ପ୍ରକଟ ହେବେ ତେଣୁ ଏହିଭଳି ଭାବରେ ତରି ତଦା ତାଙ୍କୁ ବର୍ଣ୍ଣାୟତୀ ସାଢ଼େ ତିନୋଟି ଶ୍ଳୋକରେ ଏଇ କଥାରେ ସବୁ ଘଟଣା ବର୍ଣ୍ଣନା କରାଯିବ ଓଡ଼ିଆରେ ବିଷ୍ଣୁ ପୁରାଣରେ ଯେଉଁ ସା କୁହାଯାଇଛି ଓଡ଼ିଆରେ ମଧ୍ୟ ଆମର ଭାବାର୍ଥ ସହିତ କୁହାଯାଇଛି ତେଣୁ ଏହିଭଳି ଭାବରେ ଭଗବାନ ଯେତେବେଳେ ରାସଲୀଳା ପାଇଁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେ ସମୟରେ ଆସି ପହଞ୍ଚିଗଲା ତେଣୁ ଭଗବାନ ତା'ପରେ ଶ୍ଳୋକରେ କୁହାଯାଉ ରମ୍ଭମାଣ ଦୁଇ ଶ୍ଳୋକ କେମିତି ଆସିଲା ସାଢ଼େ ତିନୋଟି ଶ୍ଳୋକ କୁହାଯାଉଛି କିଭଳି ଆସିଲା ନା ରମ୍ଭମାଣ ଖରତର ପଦାଚ ବିଲିଖନ୍ ମହିମ ଉଦ୍ୟମ୍ୟ ପୃଚ୍ଛଂ ବପ୍ରାଣୀ ଉଦ୍ୟମ୍ୟ ପୁଚ୍ଛଂ ବପ୍ରାଣୀ ବିଷାଣ ଗ୍ରେଣ ଚୋଧରନ୍ କିଞ୍ଚିତ୍ କିଞ୍ଚିତ୍ ସକୃନ୍ ମୁଞ୍ଚନ୍ ମୁତ୍ରୟନ୍ ସ୍ତବ୍ଧଲୋଚନ କ'ଣ କରୁଛି ରମ୍ଭମାଣ ଯାହା ସେ କେମିତି ଆସୁଛି ନା ଖରତରଂ କର୍କଶ ରମ୍ଭମାଣ ବୃଷ ଯାଉଛି ଶବ୍ଦମ କୁର୍ବନ୍ ବା ଯେଉଁ ରଡ଼ି ଛାଡ଼ନ୍ତି ଗାଈମାନେ ସେଇ କର୍କଶ ସ୍ୱରରେ ଏ ରମ୍ଭମାଣ ରଡ଼ି ଛାଡ଼ୁଥିଲା ପଦା ମହିଂ ପଦରେ କ'ଣ କରୁଥିଲା ନା ଭୂମିକୁ ବିଲିଖନ୍ କରି ବିଦାରଣ କରିଦେଉଥିଲା ଏତେ ତାର ଶକ୍ତି ଥିଲା ଖୁରେରେ ଚ ପୁଣି କ'ଣ କରୁଥିଲା ପୃଚ୍ଛଂ ପୁଚ୍ଛଂ କହିଲେ ଲାଙ୍ଗୁଳକୁ କ'ଣ କରୁଥିଲା ନା ଉଦମ୍ୟ ମାନେ ଉର୍ଦ୍ଧ୍ୱଂ କୃତ୍ୱା ଲାଙ୍ଗୁଳକୁ ଉପରୁ ଟେକି ଦେଇଥିଲା ଲାଙ୍ଗୁଳକୁ ବିଷାଣା ଗ୍ରୀଣ ବିଷାଣ କହିଲେ ଯେଉଁ ଶିଙ୍ଘ ରହିଛି ସେ ଅଗ୍ରେ ଶୃଙ୍ଗାଙ୍ଗ୍ର ଭାଗେନ ବପ୍ରାଣୀ ଯେଉଁ ତଟଭାଗାନ୍ ଉଦ୍ଧରନ୍ ଉତ୍କ୍ଷିପନ୍ ଚ ବିଷାଣରେ ଯେଉଁ ତଟ ସବୁ ଥିଲା ବା ଯେଉଁ ବନ୍ଧଫନ୍ଧ ସବୁ ଥିଲା ତାକୁ ସବୁ ଓପାଡ଼ି ଦେଉଛି ଉତ୍କ୍ଷିପନ୍ ଚ କିଞ୍ଚିତ୍ କିଞ୍ଚିତ୍ ସକୃତ୍ ବିଭିନ୍ନ ସ୍ଥାନରେ ସକୃନ୍ କହିଲେ ପୁରୁଷ ବିଷ୍ଠା ତ୍ୟାଗ କରୁଥିଲା ପୁରୁଷ ଏବଂ ମୁଞ୍ଚନ୍ କ'ଣ କରୁଥିଲା ନା ତ୍ୟାଗ କରୁଥିଲା କ'ଣ ନା ମୂତ୍ରୟନ୍ ମୂତ୍ର ମଧ୍ୟ ତ୍ୟାଗ କରୁଥିଲା ତେଣୁ ଏଇଭଳି ଭାବରେ ପ୍ରଶ୍ରବନ୍ ସ୍ତବ୍ଧ ଲୋଚନ ଅନିମିଳିତ ଲୋଚନସ ଆସିତ୍ ଲୋଚନରେ କ'ଣ କରୁଥିଲା ସେ ଚକ୍ଷୁ ଦୁଇଟିକୁ ବିସ୍ଫାରିତ କରିଥିଲା ବିସ୍ଫାରିତ ଚକ୍ଷୁ ଶବ୍ଦଲୋଚନ ଅନିମିଳିତ ଚକ୍ଷୁ ଲୋଚନ ତେଣୁ ଏଇଭଳି ଭାବରେ ବୃଷଭ ପହଞ୍ଚୁଛି ବ୍ରଜପୁରରେ। ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ରମ୍ଭମାଣ କହିଲେ ବୃଷଭ ଜାତି ଶବ୍ଦ କୁର୍ବନ, ବୃଷଭମାନେ ଯେଉଁ ଶବ୍ଦ କରନ୍ତି ସେହି ଶବ୍ଦରେ ରଡ଼ି ଛାଡ଼ି ରଡ଼ି ଛାଡ଼ୁଥିଲା। ବିଲିଖନ କହିଲେ ବିଦାରହେନ, ଉଦ୍ୟମୀୟ କହିଲେ ଉର୍ଦ୍ଧ୍ୱ କୃତ୍ୱା। ତେଣୁ ଏଇଭଳି ଭାବରେ ଖୁରାରେ ଯେମିତି ବିଦାର କରିଦେଉଥିଲା ପୃଥିବୀକୁ, ଏବଂ ଉଦ୍ୟମ ଉର୍ଦ୍ଧ୍ୱ କୃତ୍ୱା, ଉଦ୍ୟମ ଯେଉଁ କରୁଥିଲା ଯେଉଁ ଲାଙ୍ଗୁଡ଼ ଉର୍ଦ୍ଧ୍ୱକୁ ଟେକି ଦେଉଥିଲା। ବା ପ୍ରାଣୀ କହିଲେ ତଟାନି ଉତ୍କ୍ଷେପନ, ତଟ ସବୁ ଯେଉଁ ରହିଛି ବନ୍ଧ ଫନ୍ଧ ସବୁ ରହିଛି ତାକୁ ସବୁ ଭାଙ୍ଗି ଦେଉଥିଲା। ଏଇଭଳି ଭାବରେ ସେ ଆସି ପହଞ୍ଚିଗଲା। ଏଠି ଗୋଟେ ଶାସ୍ତ୍ର ବର୍ଣ୍ଣ ସ୍ମୃତି ସ୍ମୃତି ଶାସ୍ତ୍ରରେ ଗୋଟେ କଥା ରହିଛି, ନା ଏତେ ପର ଶ୍ଳୋକରେ କୁହାଯିବ। ତେଣୁ ଏହିଭଳି ଭାବରେ ଆସି ପହଞ୍ଚିଗଲାରୁ କ'ଣ ହେଲା, ତୃତୀୟ ଏବଂ ଚତୁର୍ଥ ଶ୍ଳୋକରେ କୁହାଯାଉଛି, ଯସ୍ୟ ନିରହା ନିତ୍ୟନାଙ୍ଗ ନିଷ୍ଠୁରେଣ ଗବାଙ୍ଗ ନୃଣାମ ପତ୍ୟନ୍ତ କାଳତୁ ଗର୍ଭା ଶ୍ରବନ୍ତି ସ୍ମ ଭୟନ ଭୈ ନିର୍ବିଶନ୍ତୁ ଘନ ଯସ୍ୟ କକୁଦ୍ୟ ଚଳସଂକାୟା ତଂ ତୀକ୍ଷ୍ମ ଶୃଙ୍ଗ ମୁଦୀକ୍ଷ୍ୟ ଗୋପ୍ୟ ଗୋପାସ୍ତୁ ତତ୍ରସୁ। ସମସ୍ତେ ଭୟ କରିଗଲେ, ଅଙ୍ଗ ଏଠି ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜ ଅଙ୍ଗ ବୋଲି ସମ୍ବୋଧନ କରିଛନ୍ତି, ନିଜର ଶରୀରର ଅଙ୍ଗ ଭଳି ତାଙ୍କୁ ଲାଗୁଛି ପରିକ୍ଷିତ, ଏତେ ନିଜର ବା ଏତେ ଆତ୍ମୀୟ ହୋଇଯାଇଛନ୍ତି। ହେ ବତ୍ସ, ଅଙ୍ଗ କହିଲେ ହେ ବତ୍ସ, ଯସ୍ୟ ଅସୁରସ୍ୟ ନିଷ୍ଠୁରେଣ ନିଷ୍ଠୁରେଣ ବହୁତ ନିଷ୍ଠୁର ଭାବରେ ନିରହାଦିତେନ ନିରହାଦିତେନ କହିଲେ ଗର୍ଜିତ, ବହୁତ ଜୋରରେ ଗର୍ଜନ କରୁଛି, ଭୟେନ ଭୟ ଦେଖିବା ପାଇଁ, ଗବାଙ୍ଗ ନୃଣାଙ୍ଗ ଗାଭୀମାନଙ୍କୁ ଏବଂ ମନୁଷ୍ୟମାନଙ୍କୁ ଭୟ ଦେଖିବା ପାଇଁ ଏଇଭଳି ଭାବେ ସେ ଗର୍ଜନ କରୁଛି। ଗର୍ଭା ଅକାଳତଃ ଅକାଳେ ଏବ ଶ୍ରବନ୍ତି ସ୍ମବୈ, ସେ ଗର୍ଜନ ଶୁଣି ସ୍ତ୍ରୀ ଲୋକମାନଙ୍କର ଗର୍ଭ ମଧ୍ୟ ଗର୍ଭପାତ ହୋଇଯାଉଛି, ଏତେ ଜୋରରେ ସେ ରଡ଼ି ଛାଡ଼ୁଛି। ଅକାଳତଃ ଶ୍ରବନ୍ତି ସ୍ମବୈ, ଏଇଟା ହେଉଛି ଗର୍ଭପାତ, କ୍ଷରନ୍ତି ସ୍ମ ଅପି ଚ। ତାପରେ ଘନା, ଘନା କହିଲେ ମେଘମାନେ ସବୁ ଯେଉଁ ଅଛନ୍ତି ସେମାନେ ଅଚଳ 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 ସଂକୟା, ସେମାନେ ଭାବୁଛନ୍ତି ଏ ବିରାଟ ଶରୀର ଧାରଣ କରିଛି, ସେମାନେ ଭାବୁଛନ୍ତି ଇଏ ଗୋଟେ ପର୍ବତ, ତେଣୁ ସେଇ ଭାବି କ'ଣ କରୁଛନ୍ତି, ପର୍ବତ ଭ୍ରାନ୍ତା ଅଚଳ କହିଲେ ଯେଉଁମାନେ ଚଳେ ଚଳେ ନାହିଁ ମାନେ ପର୍ବତ, ପର୍ବତ ଭଳି ଭାବିକିରି ତାଙ୍କର ଯେଉଁ ସବୁ ଉଚ୍ଚା ଶରୀର ରହିଛି ସେ ଭାବୁଛନ୍ତି ଗୋଟେ ପର୍ବତ ଗୋଟେ ବୋଧି। ଘନା ବା ମେଘମାନେ ସବୁ ଆଶ୍ରୟ ନେଇଛନ୍ତି। ଅଚଳ ସଂଖ୍ୟା ଯସ୍ୟ ସେ ଅସୁରର କକୁଦି ତା ଯେଉଁ କ'ଣ ଏଇ ପିଠିରେ ଯେଉଁ ରହିଛି ଯେଉଁ କୁଜଟା, ସେଇ କୁଜଟାକୁ ଭାବୁଛନ୍ତି ଏ ଗୋଟେ ପାହାଡ଼ ଭଳି, ଏତେ ବିରାଟ ଶରୀର ଧାରଣ କରିଛି ସେ। ତେଣୁ ବାଦଲମାନେ ସବୁ ଆଶ୍ରୟ ବାଦଲମାନେ ଭାବୁଛନ୍ତି ଇଏ ଗୋଟେ ପାହାଡ଼, ବାଦଲମାନେ ସବୁ ଆଶ୍ରୟ ନେଇଛନ୍ତି ଯସ୍ୟା ସେ ଅସୁରର କକୁଦି କହିଲେ କକୁଦ ପ୍ରଦେଶ, ନିର୍ବିଶନ୍ତି କହିଲେ ପ୍ରବିଶନ୍ତି ତିଷ୍ଠନ୍ତି ଇତି ଶେଷ, ତେଣୁ ସେ ମେଘ ସବୁ ତା ଭିତରେ ପ୍ରବେଶ କରୁଛନ୍ତି। ଗୋପ୍ୟ ଗୋପନାରୀୟ ଗୋପୀ ନାରୀମାନେ ଗୋପୀମାନେ ଗୋପାଚ ଏବଂ ଗୋପମାନେ ମଧ୍ୟ ତୀକ୍ଷ୍ମ ଶୃଙ୍ଗତମ, ତା'ର ଏତେ ବିରାଟ ଶୃଙ୍ଗ ରହିଛି ଏବଂ ବହୁତ ତୀକ୍ଷ୍ଣ ଶୃଙ୍ଗ ସବୁ ରହିଛି ଉଦ୍ଭିକ୍ଷ, ଏଇଟାକୁ ଦେଖିକିରି ତତ୍ରସୁ ବହୁତ ଭୟ କରିଗଲେ, ଭୟ କରି ବର୍ତ୍ତମାନ ଧାଇଁବେ କୃଷ୍ଣ କୃଷ୍ଣ ବୋଲି ଡାକିବେ, ଏଇଭଳି ଭାବରେ ଭୟ ହୋଇଯାଇଛି ଦେଖିକିରି। ତେଣୁ ଏଠି କୁହାଯାଇଛି ସ୍ମୃତିଶାସ୍ତ୍ରରେ ଗୋଟେ କଥା ଅଛି ଯେ ବୈଦିକ ସାହିତ୍ୟରେ ଏହିଭଳି ଭାବରେ ଯେଉଁ ଗର୍ଭପାତ ଉପରେ ଗୋଟେ କଥା ରହିଛି, ଗର୍ଭସ୍ରାବର ଶ୍ରେଣୀ ବିଭାଗ କରାଯାଇଛି, ଆ ଚତୁର୍ଥାତ୍ ଭବେତ୍ ଶ୍ରାବ, पातः पंचम षष्ठयो अत ऊर्ध्वम प्रसूति स्यात्। माने जो स्त्रीलोकंकर गर्भरे संतान अछंती चारि मास पर्यंत अकाल चारि मास भितर जो यदि से प्रसव होगला तो सेटा कहब श्राव। एटा अछि कोथरे ना स्मृति शास्त्र रहिछे कथा। तेणु से भाव पंचम और षष्ठ मास रे यदि गर्भपात होगला तो कह पात गर्भपात एवं तापर सात मास पर जो जदि पिला जन्म हो जन्म बोली विवेचना करा जाए। एत भयर यह भाव स्त्रीलोक मान सब गर्भपात हो जाऊला। तेणु एटी भयानकत्व माह इति भयक किभली सब भय हो जाऊला से वर्णना कर अंगेटी सभय संबोधन अंग शब्द व्यवहार जो कर सुखदेव गोस्वामी अत्यंत निजर बोली भाव कर सभय संबोधन बा भयर भय कर अंग शब्द व्यवहार कर सभय संबोधन हे राजन इति विस्मयन भय नवा। ये दुईटा संबोधन रही गोटे हूँ अंग आ गोटे हूँ राजन। राजन संबोधन कहीं ना इति विस्मय न ये सब एभली रूप देख विस्मय हो जाऊँ सुखदेव गोस्वामी बा भयर ये गोटे रूप धारण कर ब्रजवासी मान कौन क्षति हे ये भाव भय कर जादृश भाव दया जहाँ भी हूँ से अंग शब्द एवं राजन ये दुईट शब्द संबोधन कर महाराज कहते श्रीमद राधाकृंद से महाराज कहते समग्र भारत महाभारत भागवतम द्वितीय स्कंद रु द्वादश स्कंद पर्यंत एटी कौन आम देखानी सुखदेव गोस्वामी परीक्षित महाराज छड़ा अन्य क्या संबोधन कर सुखदेव गोस्वामी को केवल परीक्षित महाराज को संबोधन कर संबोधन करूना। तेणु यह भाव श्लोक अंग एवं तापर आ गोटे शब्द हूँ राजन ये दुईट शब्द व्यवहार कर संबोधन कर तेणु यह भाव तीन चार प्रसव कथा कहगला गर्भ गर्भपात सब हो गला स्त्रीलोक मानकर ये शब्द शुणी विराट शब्द। तेणु पंचम श्लोक कहुचे प्रसव दुर्द्रुभु भीता राजन संतज्य गोकुलम कृष्ण कृष्णे तीत सर्वे गोविंदं शरणं जजु। तेणु जहाँ विपद आसला से भगवान रक्षा कृष्ण रक्षा करिवे कृष्ण 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 रक्षा कर कृष्ण रक्षा करिवे। तेणु पशव ददृभु भीता दुद्रुभु पशुमान पड़गले भयरे पशुमान भय देखिले अरिष्टासुर को देखी अन्य पशु मान जो थे से सब भयरे दुद्रुभु भीता बहुत भय करी पड़गले। राजन संतज्य गोकुलम पुणी ए राजन शब्द व्यवहार कर संबोधन करतज्य गोकुलम गोकुलम कह को मैं संतज्य कले कले ना यशव पशु मैंने गोपाल मैंने आसवे गोपाल से त्याग करी कृष्ण कृष्ण इति ते सर्वे समस्ते गोविंद शरण जजु। तेणु मनरे कृष्ण शरण गले कृष्ण कृष्ण रक्षा कर यही भाव वर्तमान विपद आसीगला कृष्ण कृष्ण ते सर्वे गोविंद शरण जजु। ये कृष्ण कृष्ण कहते पी गोविंद शरण जजु मैंने जमी कहु कृष्ण कृष्ण कह आज जड़े कह शरण जा किंतु से ही गोविंद से ही कृष्ण हो गोविंद कृष्ण कृष्ण गोविंद शरण के सर्वे गोविंद शरण जजु। हे राजन पशव भीता पशु मैंने सब भय करी संत गोकुलम बा गोष्ठ संतज्य गोकुल त्याग करी से माने दुद्रुभु पलायिता अथ से माने पलायन कले ते सर्वे कृष्ण कृष्ण इति हे कृष्ण अस्मान रक्ष रक्ष इति कृत्वा गोविंदम श्रीकृष्ण शरण जजु। हे कृष्ण अस्माकं रक्ष रक्ष ରକ୍ଷ ରକ୍ଷ ଅସ୍ମାନ ରକ୍ଷ ରକ୍ଷ ଇତି ଏଇଭଳି ଭାବରେ ସମ୍ବୋଧନ କରି କୃଷ୍ଣ କୃଷ୍ଣ ଏଇଭଳି ଭାବରେ କହି ସେ ଗୋବିନ୍ଦଙ୍କର ଶରଣରେ ଗଲେ। କୃଷ୍ଣ କୃଷ୍ଣ କହି ଗୋବିନ୍ଦଙ୍କ ଶରଣରେ ଗଲେ କାହିଁକି କୁହାଗଲା? ତେଣୁ ଇଥଂ ତେ ସନାତନ ଗୋସ୍ୱାମୀ କହୁଛନ୍ତି ଇଥଂ ତେ ନିଜ କୃତ୍ୟଂ ଚକ୍ରୁ ଶ୍ରୀ ଗୋବିନ୍ଦ ବି ନିଜ କୃତ୍ୟଂ ଚକାର ଇତିହାସ ଗାଭୀମାନେ ବା ବ୍ରଜ ପଶୁମାନେ ସେମାନେ ଯାହା କରିବା କଥା କଲେ ଦୌଡ଼ିଲେ, ନହେଲେ ସେ ହତ୍ୟା କରିବ ବା ଯାହା କରିବ ତାକୁ ଭୟ ଦେଖିକି ଭୟ କରିଯାଇଛନ୍ତି। ଏବଂ ବ୍ରଜବାସୀମାନେ ମଧ୍ୟ ସେଇଭଳି ଭାବରେ ଭୟ କରିବା ପାଇଁ ଭୟ କରି ତାଙ୍କର ଦୌଡ଼ିବା ପାଇଁ ଆରମ୍ଭ କଲେ। ତେଣୁ ଗୋବିନ୍ଦ ମଧ୍ୟ ସେଇଭଳି ଭାବରେ ନିଜ କୃତ୍ୟଙ୍କ ଚକାର ଗୋବିନ୍ଦ ମଧ୍ୟ କ'ଣ କରିବେ ବର୍ଣ୍ଣନା କରାଯିବ, ସେ ମଧ୍ୟ ଯାହା କରିବା କଥା କରିବେ ରଖିବେ। ଇଏ ମୋର ବ୍ରତ, ଗୋବର୍ଦ୍ଧନ ଯେତେବେଳେ ଧାରଣ କରୁଥିଲେ ସେତେବେଳେ ସେ କହିଲେ ଇଏ ହେଉଛି ମୋର ବ୍ରତ। ଗୋପାଳ ସେ ମୁଁ ମୋର ଏମାନଙ୍କୁ ସବୁ ରକ୍ଷା କରିବି, ଇଏ ମୋର ବ୍ରତ, ଏଇଭଳି ଭାବରେ କହି ଗୋବର୍ଦ୍ଧନକୁ ଧାରଣ କରିଥିଲେ। ତେଣୁ ଭଗବାନ ମଧ୍ୟ ଗୋବିନ୍ଦ ସେ ଗୋବିନ୍ଦ ଗୋ ଶବ୍ଦର ଅର୍ଥ ହେଉଛି ଗାଭୀ ଏବଂ ଗୋ ଶବ୍ଦର ଅର୍ଥ ହେଉଛି ଇନ୍ଦ୍ରିୟ, ଏମାନଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି ସେ ଗୋବିନ୍ଦ। ତେଣୁ ଗୋବିନ୍ଦଙ୍କର ଶରଣରେ ଗଲେ ଏ ଦୁଃଖରୁ ମୁକ୍ତି ହେବା ପାଇଁ ସେମାନେ ଭଗବାନଙ୍କ ଶରଣରେ ଗଲେ, ଭଗବାନ ମଧ୍ୟ ତାଙ୍କୁ ସେଭଳି ଭାବରେ ସାହାଯ୍ୟ କରିଛନ୍ତି ବା ରକ୍ଷା କରିଛନ୍ତି। ଏଇଟା ପରଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ସାତ ନମ୍ବର ଶ୍ଳୋକରେ କୁହାଯାଉଛି ଯେ ଗୋପାଳେଇ ପଶୁଭିର ମନ୍ଦ ନମ୍ବର କୃଷ୍ଣ କୃଷ୍ଣ ରକ୍ଷ ଆଚ୍ଛା ଆଚ୍ଛା ତାହେଲେ ତାହେଲେ ଏଠି ଯେଉଁ କୁହାଯାଇଛି ସନାତନ ଗୋସ୍ୱାମୀ କହୁଛନ୍ତି ନା ପାଞ୍ଚ କିଛି ନାହିଁ ଇଏ ଟିକା ନାହିଁ ଯାହା ବି ହଉ ଏଇ ଛଅ ନମ୍ବରରେ କୁହା ଭଗବାନ ଅପି ତଦ୍ଭିକ୍ଷ ଗୋକୁଳଂ ଭୟ ବିଦ୍ରୁତମ ମହାଭୈଷ୍ଟି ଇତି ଗିରାଶ୍ୱାସ୍ୟ କୃଷ୍ଣାସୁରା ଉପାହୟତ। ଏମାନେ ଯେତେବେଳେ କୃଷ୍ଣ କୃଷ୍ଣ ଏଇଭଳି ଭାବରେ ବିଳାପ କରୁଛନ୍ତି ବା ଆଉ କ'ଣ ଭଗବାନ ପ୍ରାର୍ଥନା କରୁଛନ୍ତି, ତେଣୁ ଭଗବାନ ଅପି ତଦ୍ଭିକ୍ଷ ଭଗବାନ ମଧ୍ୟ ଦେଖି ଦେଉଛନ୍ତି, କାରଣ ଭଗବାନ ପ୍ରସ୍ତୁତ ହୋଇକି ଯାଉଥିଲେ ରାସଲୀଳା ପାଇଁ ଯାଉଥିଲେ ସେହି ସମୟର ଘଟଣା। ତେଣୁ ଭଗବାନଙ୍କୁ ଯେତେବେଳେ ସେ ପ୍ରାର୍ଥନା କରୁଛନ୍ତି କୃଷ୍ଣ ସେତେବେଳେ ଦେଖିଦେଲେ ଏଇଭଳି ଭାବରେ ଘଟଣା ହେଇଛି, ନ ଦେଖିଲେ ମଧ୍ୟ ସେ ଜାଣିପାରିବେ ଭଗବାନ, ସେ ଭଗବାନ ଶବ୍ଦ ବ୍ୟବହାର କରାଯାଇଛି, ଭଗବାନ କରି ସବୁକିଛି ସେ କରିପାରିବେ। ଭଗବାନ ଅପି ତଦ୍ଭିକ୍ଷ ଛଅ ନମ୍ବର ନାଇଁ କି ଭଗବାନ କ'ଣ କହୁଛନ୍ତି ନା ଭଗବାନ ଅପି ତଂ ଗୋକୁଳଂ ଭୟ ବିଦ୍ରୁତଂ ଭୟେନ ବିଦ୍ରୁତ ଚଞ୍ଚଳ ଭୟରେ ସବୁ ସେମାନେ ଚଞ୍ଚଳ ହେଇଯାଉଛନ୍ତି ବିକ୍ଷ ଏଟାକୁ ଦେଖି ମା ଭୈଷ୍ଟ ଭଗବାନ ସାଙ୍ଗେ ସାଙ୍ଗେ ତାଙ୍କ ଭୟକୁ ଦୂର କରିଦେଲେ, ମା ଭୈଷ୍ଟ ବଚନ ଦ୍ୱାରା ତାଙ୍କ ଭୟକୁ ଦୂର କରିଦେଲେ। ମା ଭୈଷ୍ଟ ଭୟଂ ମା ଗଛ ଭୟ କରନା, ଭଗବାନ ଯେତେବେଳେ ଆଶ୍ୱାସନ ଦେଇଦେଉଛନ୍ତି ଆଉ କାହିଁ ଜଣକେ ଭୟ କରିବ। ଭଜମରି ମନ ଶ୍ରୀ ନନ୍ଦନନ୍ଦନ ଅଭୟ ଚରଣାରବିନ୍ଦରେ ଭଗବାନଙ୍କ ଚରଣ ଅରବିନ୍ଦ ଯେଉଁ ରହିଛି ଅଭୟ ପ୍ରଦାନ କରେ। ତେଣୁ ଭଗବାନ ଯେତେବେଳେ ନିଜେ ଆଶ୍ୱାସନ ଦେଉଛି ମା ଭୈଷ୍ଟ, ତେଣୁ ତାଙ୍କର ଆଉ କାହିଁ ଭୟରେ ଭୟ ଚାଲିଗଲା, ଭଗବାନଙ୍କ କଥା ଆଉ ଭଗବାନଙ୍କ ଭିତରେ କୌଣସି ତଫାତ ନାହିଁ। ଇତି ଗିରା, ଗିରା କହିଲେ ବାକ୍ୟ, ବାକ୍ୟ ନ ଗୋକୁଳମ ଗିରା, ଗିରା ଶବ୍ଦ କହିଲେ ବଚନ ବା ବାକ୍ୟ। ଆଶ୍ୱାସ୍ୟ ତାଙ୍କୁ ସାନ୍ତ୍ୱନା ଦେଇଦେଲେ ମା ଭୈଷ୍ଟ, ତାଙ୍କର ଭୟ ଦୂର ହୋଇଗଲା। ବୃଷାସୁରଂ ତେଣୁ ଖାଲି ମା ଭୈଷ୍ଟ କହିକି ରହିଗଲେ ତା ନୁହଁ, ସେ କ'ଣ କଲେ ନା ବୃଷାସୁରଂ ପୂର୍ବୋକ୍ତମ ଅସୁରମ ସେ ବୃଷ ରୂପରେ ଯେଉଁ ଅସୁର ଆସିଥିଲା ଉପାହୟତ ତାକୁ ଆହ୍ୱାନ କଲେ, ଏଣେ ଆଙ୍କୁ କହିଦେଲେ ମା ଭୈଷ୍ଟ, ତେଣୁ ତାକୁ ଆହ୍ୱାନ କଲେ, ବୃଷଭକୁ ଆହ୍ୱାନ କଲେ। କିଭଳି ଆହ୍ୱାନ କଲେ ସେ ବର୍ଣ୍ଣନା କରାଯିବ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଇତେ, ହଁ ଏଇଥିରେ ମୁଁ କହିଦେଲି ସେଇଟା, ଭଗବାନ ଏମାନେ ସବୁ ନିଜେ ଭଗବାନଙ୍କ ଶରଣ ଯାଉଛନ୍ତି, ତାଙ୍କର କାର୍ଯ୍ୟ କରିଦେଲେ ଭଗବାନ ମଧ୍ୟ ତାଙ୍କ କାର୍ଯ୍ୟ କରିଦେଲେ। ଭଗବାନ କହିଲେ ମା ବୈଷ୍ଟ ତାଙ୍କୁ ଅଭୟବାଣୀ ଦେଇଦେଲେ, ତାଙ୍କର ଭୟ ଦୂର ହୋଇଗଲା। ଏଣେ ଟୀକା ଏଥିରେ ନାହିଁ, ଏଇଟା ତ ପ୍ରଭୁପାଦଙ୍କର ଇଏ ନୁହଁ, ଅନ୍ୟମାନେ ସବୁ କରୁଛନ୍ତି ତାଙ୍କୁ। ତେଣୁ ଏଠି କ'ଣ ହେଉଛି ନା, ଭଗବାନ ତାକୁ ଆହ୍ୱାନ କଲେ, ବୃଷଭକୁ ଆହ୍ୱାନ କଲେ। କେମିତି ଆହ୍ୱାନ କଲେ ନା, ସାତ ନମ୍ବର ଶ୍ଳୋକରେ କୁହାଯାଉଛି, ଗୋପାଳେଇ ପଶୁଭିର ମନ୍ଦ। ଭଗବାନ ଏଇଭଳି ଭାବରେ କହିଲେ, ଗୋପାଳେଇ ପଶୁଭିର ମନ୍ଦ ତ୍ରାସି ଦେଇ କିମ୍ ଅସତ୍ୟମ ମୟି ଶାସ୍ତ୍ରୀ ଦୁଷ୍ଟାନାଂ ତ୍ୱଦ୍ ବିଧାନାଂ ଦୁରାତ୍ମନାଂ। ଭଗବାନ କହୁଛନ୍ତି, ହେ ଅସତ୍ୟମ, ତାକୁ ଏଇଭଳି ଭାବରେ କହୁଛନ୍ତି ସମ୍ବୋଧନ, ହେ ଅସତ୍ୟମ ଦୁଷ୍ଟାଗ୍ରଗଣ୍ୟ, ଦୁଷ୍ଟମାନଙ୍କ ଭିତରେ ଶ୍ରେଷ୍ଠ ତୁମେ, ନୋବେଲ ପ୍ରାଇଜ୍ ଦିଆଯିବ ତୁମକୁ। ଅସତ୍ୟମ ଦୁଷ୍ଟାଗ୍ରଗଣ୍ୟ ମନ୍ଦ, ମନ୍ଦ କହିଲେ ଅଳ୍ପ ବୁଦ୍ଧି, କଳିକାଳରେ ସମସ୍ତଙ୍କର ମନ୍ଦ, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବସିନ ଯୁଗେ ଜାନା ମନ୍ଦାହା, ସମସ୍ତେ ମନ୍ଦ, ସମସ୍ତଙ୍କର ଏଠି ଅଳ୍ପ ବୁଦ୍ଧି କୁହାଯାଉଛି। ଆଉ ସେଠି କୁହାଯାଉଛି ମନ୍ଦର ଶବ୍ଦର ଅର୍ଥ ହେଉଛି ଆଳସ୍ୟ ପରାୟଣ, ତେଣୁ ମନ୍ଦ ମତେ ଶବ୍ଦ ବ୍ୟବହାର କରାଯାଇଛି। ମନ୍ଦ ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବସିନ ଯୁଗେ ମନ୍ଦା ସୁମନ୍ଦ ମତେ ଓ, ସେମାନେ ଅଳ୍ପ ବୁଦ୍ଧି। ତେଣୁ ଭଗବାନ ଏଠି ଯେଉଁ ମନ୍ଦ ଶବ୍ଦ ବ୍ୟବହାର କରିଛନ୍ତି, ତା'ର ଅର୍ଥ ହେଉଛି ମନ୍ଦ ଅଳ୍ପ ବୁଦ୍ଧି, ତୋର ଅଳ୍ପ ବୁଦ୍ଧି ଥିବାରୁ ତୁ ଏଇଭଳି ଭାବରେ କାର୍ଯ୍ୟ କରୁଛୁ, ନହେଲେ ଏମିତି କରିନଥାନ୍ତୁ। ତୋତ୍ ବିଧାନାମ ତୁ ଯେଉଁ ସବୁ କାର୍ଯ୍ୟ କରୁ, ତୋତ୍ ସଦୃଶାନାଂ ଦୁରାତ୍ମନାଂ ଦୁଷ୍ଟଚିତାନାମ, ଦୁଷ୍ଟଚିତ ଦୁରାତ୍ମା, ଦୁଷ୍ଟାନାମ ଦୁଷ୍ଟାନାମ କହିଲେ ଅସତାଂ, ଯେତେ ଅସତ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଶାସ୍ତ୍ରୀ ନିଗ୍ରହକାରିଣୀ, ମୁଁ ହେଉଛି ତାଙ୍କୁ ଶାସ୍ତ୍ରି ପ୍ରଦାନ କରିବା ପାଇଁ ମୁଁ ରହିଛି। ଭଗବତ ଗୀତାରେ ଭଗବାନ କହିଲେ, ଦଣ୍ଡୋ ଦମ୍ୟତାମସ୍ମି, ଦଣ୍ଡଧାରୀମାନଙ୍କ ଭିତରେ ମୁଁ ହେଉଛି ଦଣ୍ଡ, କିଏ ଯମରାଜ, ଭଗବାନଙ୍କ ଜଣେ ବିଭୂତି, ସମସ୍ତଙ୍କୁ ସେ ଦଣ୍ଡ ପ୍ରଦାନ କରିବେ। ଦୁରାତ୍ମା ହଁ ଶାସ୍ତ୍ରୀ, ମୁଁ ତୁମକୁ ଦଣ୍ଡ ପ୍ରଦାନ କରିବି ତତେ ମୟି ବର୍ତ୍ତମାନ ସତୀ, ମୁଁ ବର୍ତ୍ତମାନ ଏଠି ରହିଛି ଗୋପାଳେଇ ଗୋପାଳକି ସହ, ବର୍ତ୍ତମାନ ମୁଁ ଗୋପାଳମାନଙ୍କ ସହିତ ରହିଛି। ପଶୁଭି ତ୍ରାସି ଦେଇ ତୁ ପଶୁମାନଙ୍କୁ ସବୁ ଭୟ ଦେଖାଉଛୁ, ତ୍ରାସି ଦେଇ ଭିତେଇ ତାନ୍ ଭିସେଇଥୁଆ ଇତି ଅର୍ଥ, ତୁମେ ତାକୁ ଭୟ ଦେଖୁଛୁ, ତୁ ତାକୁ ଭୟ ଦେଖାଉଛୁ, ଆମ ଗୋପାଳ ବାଳକ ମାନ ଗୋପାଳ ବାଳକ ମାନ ମଧ୍ୟ ଭୟ ଦେଖାଉଛୁ, ପଶୁମାନଙ୍କୁ ଭୟ ଦେଖାଉଛୁ। କିଙ୍ଗ ତବ କିଙ୍ଗ ଫଳ ଭବତି, କାହିଁକି ଭୟ ଦେଖିବୁ, କ'ଣ ହେବ କାରଣ, କ'ଣ ହେବ କ'ଣ ଫଳ ପାଇବୁ, କ'ଣ ମାନେ କିଛି ଫଳ ପାଇପାରିବୁ ନାହିଁ, ଏଇ ଉଦ୍ଦେଶ୍ୟରେ କହୁଛନ୍ତି ସେଇଟା। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ କହିଲେ, ଆହ୍ୱାନ କଲେ ତାକୁ, ଗୋପାଳ ହି ପଶୁବୀର ମନ୍ଦ ତ୍ରାସି ଦେଇ କିମ ସତ୍ୟମ ମୟି ଶାସ୍ତ୍ରୀ ଦୁଷ୍ଟାନାଂ ତ୍ୱଦ୍ ବିଧାନାଂ ଦୁରାତ୍ମନାଂ। ଏଥି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅସତ୍ୟମେ ଇତି ବୃଷ ରୂପସ୍ୟ ତବ ବଧେ ଗୋବଧ ପାପଂ ନ ସ୍ୟାତ୍। ତୁ ଗୋଟେ ଅସୁର, ତୁ ବୃଷ ରୂପ ଧରିଲେ ମଧ୍ୟ, ଯେମିତି ଆମେ ଦେଖିବା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେଉଁ ଆସିଲେ ପୃଥୁ ମହାରାଜ, ପୃଥୁ ମହାରାଜଙ୍କର ପିତା ବେଣ, ବେଣର ଶରୀର ମନ୍ଥନ କରି ଭଗବାନ ଆସିଥିଲେ ପୃଥୁ ମହାରାଜ। ତେଣୁ ବେଣ ସେ ସବୁ ପ୍ରକାର ଶାସ୍ତ୍ର ବିରୋଧ କାର୍ଯ୍ୟ କରୁଥିଲା, ତେଣୁ ପୃଥିବୀ ଦେବୀ ସବୁ ଖାଦ୍ୟକୁ ଲୁଚାଇ ଦେଇଥିଲେ, ଆଉ ଖାଦ୍ୟ ପ୍ରଦାନ କରାଯାଉନଥିଲା, ଖାଦ୍ୟ ସଙ୍କଟ ଆସିଗଲା ନୂଆଙ୍କ ଦୁର୍ଭିକ୍ଷ ଭଳି। ତେଣୁ ପୃଥୁ ମହାରାଜ ସେ ଜଣେ ଭଗବାନଙ୍କର ଅବତାର, ତେଣୁ ସିଏ କହିଲେ ପୃଥୁ ମହାରାଜ ଠିକ୍ ଶାସନ କଲେ, ଶାସ୍ତ୍ର ଅନୁମୋଦିତ ପନ୍ଥାରେ ଶାସନ କଲେ, କିନ୍ତୁ ତଥାପି ପୃଥିବୀ ଦେଉନାହିଁ, ବର୍ତ୍ତମାନ ଅବସ୍ଥା ସିଏ ଆସିବ କଳିକାଳରେ, ସେ ଅବସ୍ଥା ଆସିବ, କାରଣ କେହି ନିୟମ ମାନୁନାହାନ୍ତି, ଶାସ୍ତ୍ର ନିୟମ ମାନୁନାହାନ୍ତି, ଯାହା ହେଇଥିଲା ସେ ସମୟରେ ବର୍ତ୍ତମାନ ମଧ୍ୟ ସେଇଆ ହେବ, ଭବିଷ୍ୟତବାଣୀ ଦିଆଯାଇଛି, ଦ୍ୱାଦଶ ସ୍କନ୍ଧରେ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ପୃଥୁ ମହାରାଜ ଯେତେବେଳେ ଶାସନ କଲେ, ପୃଥିବୀ ଖାଦ୍ୟ ଦେଲା ନାହିଁ, ତେଣୁ ପୃଥୁ ମହାରାଜ ସରସନ୍ଧାନ କରି ପୃଥିବୀକୁ ହତ୍ୟା କରିବା ପାଇଁ ଧାଇଁଲେ। ପୃଥିବୀ ଗୋଟେ ଗାଭୀ ରୂପ ଧରି ଧାଇଁଲା, ଏସବୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତାପରେ ସେ ପୁଣି ପୃଥିବୀ ଦେବୀ ପ୍ରାର୍ଥନା କଲେ, ଝିଅ ଭଗବାନ ପ୍ରଭୁ ଆପଣ ମୋତେ କ'ଣ ପାଇଁ ମାରୁଛନ୍ତି? ଆପଣଙ୍କର ପିତା ଯେହେତୁ ସେ ଶାସ୍ତ୍ରନୀତି ଅନୁସାରେ ଶାସନ କଲେ ନାହିଁ, ତେଣୁ ଲୋକମାନେ ଖାଦ୍ୟକୁ ଯେଉଁ ଖାଦ୍ୟ ସବୁ ଖାଇଲେ ଗ୍ରହଣ କଲେ ନିଜ ଇନ୍ଦ୍ରିୟ ତୃପ୍ତି ପାଇଁ ଖାଇଲେ। ଏ ଶସ୍ୟ ସବୁ ଯେଉଁ ରହିଛି ଏଇଟା ଭଗବାନଙ୍କର ପୂଜା ପାଇଁ ରହିଛି, ଏ ଶସ୍ୟ ଭଗବାନଙ୍କର କ'ଣ ଭଗବାନଙ୍କର ଭୋଗ ପାଇଁ ବା ଭଗବାନଙ୍କର ଭଗବାନ ସେଇଟା ଭୋଗ କରିବେ, ଭଗବାନଙ୍କର ଏଇସବୁ ସବୁ ସବୁକିଛି ଭଗବାନଙ୍କର ତାଙ୍କୁ ଦିଆଯିବା କଥା, କିନ୍ତୁ ଲୋକମାନେ ଭଗବାନଙ୍କୁ ଭୋଗ ନ ଲଗେଇକିରି ସବୁ ଖାଇବା ପାଇଁ ଆରମ୍ଭ କଲେ, ଇନ୍ଦ୍ରିୟ ତୃପ୍ତିରେ ଲାଗିଲେ। ତେଣୁ ମୋର ସବୁ ଖାଦ୍ୟ ଶସ୍ୟ ମୋର ଏଇ ହୃଦୟ ମୋର ଗର୍ଭ ଭିତରେ ଲୁଚେଇକି ରଖିଛି, ଆପଣ ସେଥିପାଇଁ ବ୍ୟବସ୍ଥା କରନ୍ତୁ, ମାନେ ପୃଥିବୀକୁ ମୋତେ ଦହନ କରନ୍ତୁ। ଦହନ କଲେ ଯେମିତି ଗାଈର କ୍ଷୀରଟା ଗାଈର ପନା ଭିତରେ ରହିଛି, ଯେତେବେଳେ ବାଛୁରୀ ଯାଇକରି ସେ ପନାରେ ମାରୁଛି କ'ଣ ମୁହଁ ମାରୁଛି, ସେହି ସମୟରେ ଯାଇକରି କ୍ଷୀରଟା ଆସୁଛି, ସେହିଭଳି ଭାବରେ ଆପଣ ଦହନ କରନ୍ତୁ। ତେଣୁ ଏ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପୃଥ୍ୱୀ ମହାରାଜ ପୃଥିବୀକୁ ଦହନ କରିଥିଲେ, ଏସବୁ କଥା ରହିଛି। ତେଣୁ ଏଠି ମଧ୍ୟ ସେହିଭଳି ଭାବରେ ଇଏ ଯେଉଁ ବୃଷ ରୂପରେ ଆସିକିରି ବୃଷ ରୂପ ଧାରଣ କରିଛି, ମାନେ ସେ କ'ଣ ଭାବୁଛି, ମୁଁ ତ ଇଏ ହେଉଛି ଗୋପାଳ, ମୁଁ ତ ଗାଭୀ ଗୋ, ଇଏ ହେଉଛି ଗୋପାଳ, ଆଉ ମୋତେ ଇଏ କ'ଣ ବଦ୍ଧ କରିବେ କି, ଏଇ ଆଶା ନେଇକି ଆସିଥିଲା, ସେ ଭାବୁଥିଲା ଗୋପାଳ ମୋତେ ବଦ୍ଧ କରିବେନି, ମୁଁ ତାକୁ ବଦ୍ଧ କରିବି, ଏଇଭଳି ଭାବରେ ସେ ଭାବୁଥିଲା। କାରଣ ବହୁତ ଅସୁରମାନଙ୍କୁ ଭଗବାନ ମାରିସାରିଲେଣି, ତେଣୁ ଇଏ ଭାବିଲା ମୁଁ ଯଦି ଗୋ ରୂପ ଧାରଣ କରିବି, ବୃଷ ରୂପ ଧାରଣ କରିବି, ଭଗବାନ କୃଷ୍ଣ ମୋତେ ମାରିବେ ନାହିଁ, ତେଣୁ ମୋତେ ସେ ଆଦର କରିବେ, ଆଦର କଲାବେଳେ ମୁଁ ତାକୁ ମାରିଦେବି, ଏଇଭଳି ଭାବରେ ସେ ଚିନ୍ତା କରିଥିଲା। ତେଣୁ ସନାତନ ଗୋସ୍ୱାମୀ ଏଠି ଭାଷ୍ୟରେ କହୁଛନ୍ତି, ମନ୍ଦ କହିଲେ ଅଳ୍ପ ବୁଦ୍ଧେ ପଶୁନାନ୍ ତ୍ରାସତାନ୍ ତ୍ରାସ ଦେଇ କିଂ ସାତ୍, ତୁ ପଶୁମାନଙ୍କୁ ଯେଉଁ ଭୟ ଦେଖୁଛୁ ତାର କ'ଣ ଫଳ ତୁ ପ୍ରାପ୍ତ ହେବୁ, ଅପିତୁ ନ କିମପି ଫଳ ମିତ୍ୟର୍ଥ, କୌଣସି ତୁ ଫଳ ପାଇପାରିବୁ ନାହିଁ, କୁତଃ କ'ଣ ପାଇଁ ନା ତଦ ଆହ ମୟି ଇତି, ଭଗବାନ କହୁଛନ୍ତି, କ'ଣ କହୁଛନ୍ତି, ମୟି ଇତି ଶାସ୍ତ୍ରୀ, ମୁଁ ହେଉଛି ଶାସ୍ତା, ଶାସ୍ତି ପ୍ରଦାନ କରିବି, ଦଣ୍ଡୋ ଦମ୍ୟତାମ୍ ଅସ୍ମି, ଭଗବତ ଗୀତାରେ ଭଗବାନ କହିଲେ ଦଣ୍ଡୋ ଦମ୍ୟତାମ୍ ଅସ୍ମି, ନିୟନ୍ତରୀ ମୟି ଇତି ଶାସ୍ତ୍ରୀ, ନିୟନ୍ତରୀ ଶାସ୍ତି ପ୍ରଦାନ କରିବି, ନିୟନ୍ତ୍ରଣ ମଧ୍ୟ କରିବି, ସମସ୍ତଙ୍କୁ ସେ ନିୟନ୍ତ୍ରଣ କରନ୍ତି ଭଗବାନ, ଭଗବାନ ବିନା ଅନୁମତିରେ କିଛି ହେଇପାରିବ ନାହିଁ, ନିୟନ୍ତରୀ ଦୁଷ୍ଟାନାଂ ଦୁଷ୍ଟକର୍ମଣାଂ ଦୁରାତ୍ମନାଂ ଦୁଷ୍ଟ ସ୍ୱଭାବନାଂ ଅଧୁନୈବ ମୟା ତ୍ୱୟି ହତେ, ତୁ ସବୁ ପ୍ରକାର ନିୟମ ଭଙ୍ଗ କରୁଛୁ, ଦୁଷ୍ଟକର୍ମ କରୁଛୁ, ଦୁରାତ୍ମନା ତୋର ଭିତରେ ବହୁତ କଥା ରହିଛି, ଦୁଷ୍ଟ କଥା ସବୁ ରହିଛି, ତେଣୁ ଦୁଷ୍ଟ ସ୍ୱଭାବ ସବୁ ରହିଛି, ତେଣୁ ଅଧିନୈବ ମୟା ତୋଇ ହତ୍ୟା, ବର୍ତ୍ତମାନ ମୁଁ ତୋତେ ହତ୍ୟା କରିବି, ସର୍ବ ଏବେ ଇତି ନିର୍ଭୟା ସୁଖୀନ ଭବିଷ୍ୟନ୍ତି ଇତି ଭାବ, ଯାହାଫଳରେ କି ସମସ୍ତେ ସୁଖରେ ରହିବେ, ଭୟଶୂନ୍ୟ ହୋଇଯିବେ ସମସ୍ତେ, ଏଇ ଭାବରେ ଭଗବାନ ଏକଥା କହୁଛନ୍ତି। ତେଣୁ ଯଦି ବୃଷଭ କହିବ ପ୍ରଭୁ ଏ ପ୍ରଭୁ ନାହିଁ ତ, ସେ କହିବ ନନୁ ବୃଷ ରୂପ ଅହମ୍ କଥଂ ଶାସନୀୟ, ମୁଁ ଗାଭୀ ମୁଁ ବୃଷ ରୂପରେ ଅଛି, ମୋତେ କେମିତି ଶାସନ କରିବେ, ଆପଣ ତ କ'ଣ ଗୋ ବ୍ରାହ୍ମଣ ହିତାୟଚ, ଗାଭୀମାନଙ୍କ ହିତ କରିବେ, ବ୍ରାହ୍ମଣମାନଙ୍କ ହିତ କରିବେ, ମୋତେ କୁମର କେମିତି ଶାସନ କରିବେ, ଇତି ଚେତ୍ ତତ୍ରାହ ହେ ଅସତ୍ତମତି, ସେଥିପାଇଁ ଅସତ୍ତମ କହିଲେ, ତୁ ସବୁଠାରୁ ଦୁଷ୍ଟ ବ୍ୟକ୍ତି, ଗୋ ଶରୀରରେ ଆଶ୍ରୟ ନେଲେ ମଧ୍ୟ, ବୃଷଭ ଶରୀରରେ ଆଶ୍ରୟ ନେଲେ ମଧ୍ୟ ମୁଁ ତୋତେ ହତ୍ୟା କରିବି, ଏଇଭଳି ଭାବରେ ଭଗବାନ ତାକୁ ଆହ୍ୱାନ କରୁଛନ୍ତି। କିଭଳି ଆହ୍ୱାନ କରୁଛନ୍ତି ନା ପରସ୍ପର କୁହାଯାଉଛି, ଇତି ଆସ୍ଫୋଟ୍ୟା ଅଚ୍ୟୁତ ଅରିଷ୍ଟଂ ତଳ ଶବ୍ଦେନ କୋପୟନ୍ ସଖ୍ୟୁରଂସେ ଭଜାଭୋଗଂ ଭୁଜାଭୋଗଂ ପ୍ରସାର୍ଯ୍ୟା ବସ୍ମିତ ପ୍ରସାର୍ଯ୍ୟା ବସ୍ତିତୋ ହରିହି, ସେ ଭୁଲ ଭାଲ ଅଛି। ତେଣୁ ଏଠି କୁହାଯାଉଛି କ'ଣ କହୁଛନ୍ତି ଭଗବାନ, କିଭଳି ତାକୁ ଆହ୍ୱାନ କରୁଛନ୍ତି ନା ଅଚ୍ୟୁତ, ଭଗବାନ ସେ ଅଚ୍ୟୁତ, ସିଏ ସମସ୍ତେ ଭୟ କରି ପଳାଇ ଯାଉଛନ୍ତି, ଭଗବାନ ଅଚ୍ୟୁତ ସେଇଠି ଠିଆ ହେଇଛନ୍ତି, କୌଣସି ଗୋଟିଏ ପଦ ମଧ୍ୟ ସ୍ୱୟଂ ଅକ୍ଷରମ୍, ତାଙ୍କର କେବେ ଚ୍ୟୁତ ନାହିଁ, ଅକ୍ଷର ସିଏ, ତେଣୁ ଅଚ୍ୟୁତ କହିଲେ ସେ ସେଇ ସ୍ଥାନରେ ରହିଛନ୍ତି, ଆଗକୁ ଯାଉନାହାନ୍ତି, ପଦକୁ ପଛକୁ ଆସୁନାହାନ୍ତି। ଅଚ୍ୟୁତ ହରି, ସେ ହରି ଭଗବାନ, ସେ ହରି, ହରିର ଶବ୍ଦର ଅର୍ଥ ହେଉଛି ଏଠି ଅନ୍ୟନ୍ ହରି ଇତି ହରି, ସମସ୍ତଙ୍କୁ ସେ ଅନ୍ୟାନ୍ ହରତି, ସବୁକିଛି ହରଣ କରିନେବେ ସେ, ଆର ବନ୍ଧୁ ପ୍ରାଣ ହରଣ କରିନେବେ, ସେଥିପାଇଁ ହରି ଶବ୍ଦ ବ୍ୟବହାର କରାଗଲା। ହରି ଇତି ଏବଂ କ୍ରମେଣ ଅରିଷ୍ଟମ ଅସୁରମ ଆସ୍ଫୋଟ୍ୟ, ଭଗବାନ ଆସ୍ଫୋଟ୍ୟ କରୁଛନ୍ତି। ଆସ୍ଫୋଟ୍ୟ କ'ଣ, କରତଳେ ନା ବାହୁ ମାହୁତ୍ୟା, ଯେମିତି କହନ୍ତି ଏମିତି ସବୁ କର ଚାଡ଼ିବାରିକି ଲଗାଦା ମଲ୍ଲମାନେ ଯେମିତି କରନ୍ତି, ସେଇଭଳି ଭାବରେ ଭଗବାନ ଆସ୍ଫୋଟ୍ୟ କରୁଛନ୍ତି। କରତଳେ ନା ବାହୁ ମାହତ୍ୟ, ଏଇଭଳି ଭାବରେ ତଳ ଶବ୍ଦ ନ କହିଲେ ତେନ ହସ୍ତ ତଳ ଶବ୍ଦେନ, ଏଇଭଳି ଭାବରେ ଶବ୍ଦ ଶୁଭୁଛି, ଏଭଳି କରୁଛନ୍ତି। କୋପୟନ, ଏଇଟା ସେ ଅରିଷ୍ଟକର କୋପ, ତାର କ୍ରୋଧ ଆସୁଛି, ଭଗବାନ ତାର କ୍ରୋଧ ଆଣିବା ପାଇଁ ଏଇଭଳି ଭାବରେ ଭଗବାନ ବ୍ୟବହାର କରୁଛନ୍ତି। କ୍ରୋଧମ ପ୍ରାପୟନ ସଖ୍ୟୁ, ଭଗବାନ ଯେଉଁ ଆସ୍ଫୋଟ କରୁଛନ୍ତି କିଭଳି କରୁଛନ୍ତି ନା, ସଖ୍ୟୁ ତାଙ୍କର ପ୍ରିୟ, ତାଙ୍କର ସାଙ୍ଗମାନଙ୍କର ଅଂଶେ, ମାନେ କାନ୍ଧରେ, ଭଗବାନ ତାଙ୍କର କାନ୍ଧରେ କ'ଣ କରୁଛନ୍ତି, ଭୁଜା ଭୋଗମ, ତାଙ୍କର ଭୁଜାକୁ, ଭୁଜା ତାଙ୍କର ଭୁଜ ଯେଉଁ ରହିଛି, ଏବ ଭୋଗ, ସର୍ପ ଦେହକୁ ଭୋଗ ବୋଲି କୁହାଯାଏ, ବହୁତ ସୁନ୍ଦର ଭଗବାନଙ୍କର ହସ୍ତ, ତେଣୁ ସର୍ପ ସହିତ ତୁଳନା କରାଯାଏ ଭଗବାନ ହସ୍ତକୁ। ଭୁଜ ଭୋଗମ, ଭୁଜା ଭୋଗମ ତଂ ସର୍ପ ଦେହାକାରଂ ଭୁଜଂ ପ୍ରସାର୍ଯ୍ୟ ଅବସ୍ଥିତ, ଭଗବାନ ଏଇଭଳି ଭାବରେ କାନ୍ଧ ଦେଇକରି, ବାମ ହାତ ଦେଇକରି ବୋଲେ ରହିଛି କୁହାଯିବ, ଟିକାରମାନେ ଟିକାରମାନେ କହିବେ ଆଚାର୍ଯ୍ୟ କୋଉତଳେ ବାହୁ ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ଇତି ହେବ ବଦନ କୋଉ ଆସ୍ଫୋଟ୍ୟ କରତଳେ ବାହୁ ମାହାତ୍ୟ ତେନ ତଳ ଶବ୍ଦନ କୋପୟନ, ଏଇଭଳି ଭାବେ ତାକୁ କୋପ ପ୍ରଦାନ କରୁଛନ୍ତି ବା ତାର କ୍ରୋଧ ଜାତ କରାଉଛନ୍ତି। ସଖ୍ୟୁ କହିଲେ କେଉଁ ସଖ୍ୟୁ, ସନାତନ ଗୋସ୍ୱାମୀ କହୁଛନ୍ତି, ଆମେ ବିଶ୍ୱନାଥ ଚକ୍ରପୀଠଙ୍କର କରିଦେବା, ଆସ୍ଫୋଟ୍ୟ କହିଲେ କରତଳେ ନ ବାମ ବାହୁ ମାହାତ୍ୟ, ବାମ ବାହୁକୁ ଏମିତି କରି ପ୍ରହାର କରି ମାନେ ଶବ୍ଦ କରି, ତେନ ତଳ ଶବ୍ଦେନ ସ୍ୱ ଶୌର୍ଯ୍ୟ ଦ୍ୟୋତକେ ନେତ୍ୟ ଅର୍ଥ, ନିଜର ଶୌର୍ଯ୍ୟ, ଆଜି ଆମେ ସକାଳୁ ଶୁଣୁଥିଲେ ଅତିର ସାମ୍ରତ ଭଗବାନ କିଭଳି ସୂର୍ଯ୍ୟ ସୁର, ଭଗବାନ କେମିତି ଶୌର୍ଯ୍ୟ ରହିଛି, କେତେ ବୀରତା ରହିଛି ଭଗବାନଙ୍କର, ଆଜି ସକାଳେ ଭକ୍ତିର ସାମ୍ରତ ସୁନ୍ଦର ଶୁଣୁଥିଲେ, ତେଣୁ ନିଜ ଶୌର୍ଯ୍ୟ ବା ବୀରତାକୁ ପ୍ରକାଶ କରୁଛନ୍ତି। ସଖ୍ୟୁ କହିଲେ ସୁବଳ, ଏଠି ସନାତନ ଗୋସ୍ୱାମୀ କହିଲେ ଶ୍ରୀଧାମ, ବିଶ୍ୱନାଥ ଚକ୍ରପୀଠକୁ ସଖ୍ୟୁ ସୁବଳ, ତେଣୁ ସଖ୍ୟୁ ସୁବଳ ସେ ସ୍କନ୍ଧେ ଭୁଜା ଭୁଜ ଏବ ଭୋଗ ସର୍ପଦେହ ସ୍ତଂ ପ୍ରସାର ଯଦି ସା ଅବଜ୍ଞାନ୍ତଂ ଦର୍ଶିତମ, ତାକୁ ଅବଜ୍ଞା କରି କୌଣସି ଭଗବାନ କ'ଣ ଭୟ ଆସିବ, ଭଗବାନ ସିଏ, ତେଣୁ ସୁବଳ କାନ୍ଧରେ ହାତ ଦେଇ ଭଗବାନ ଏଇଭଳି ଭାବରେ ବାହୁସ୍ଫୋଟ କରି ତାକୁ ଆହ୍ୱାନ କରୁଛନ୍ତି। ଏଇଭଳି ଭାବରେ ଭଗବାନ ଅଚ୍ୟୁତ, ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ସଖ୍ୟୁ ସିଦ୍ଧାମ ଅଂଶେ, ସିଦ୍ଧାମଙ୍କର କାନ୍ଧରେ ହାତ ରଖି ଭଗବାନ ଏଇଭଳି ଭାବରେ ତାକୁ ଆହ୍ୱାନ କରୁଛନ୍ତି। ନିର୍ଭୟତ୍ୱ ଭଗବାନଙ୍କୁ କେଉଁଠି ଭୟ ଆସିବ, ସା ଅବଜ୍ଞତ୍ୱ ଚ ଦର୍ଶିତମ, ତାକୁ ଅବଜ୍ଞା କଲାଭଳି ଭଗବାନ ବ୍ୟବହାର କରୁଛନ୍ତି, ଯେମିତି କିଛି ନାହିଁ କିଛି ନାହିଁ, ଇଏ ବଡ଼, ସିଏ ଭାବୁଛି କ'ଣ ମୁଁ ବହୁତ ବଡ଼ ବଳଶାଳୀ ବ୍ୟକ୍ତି ଭାବୁଛି ସିଏ, କିନ୍ତୁ ଭଗବାନ ଦେଖାଇ ଦେଉଛନ୍ତି ତୋର କ'ଣ ବଳ ଅଛି, ଭଗବାନ କୌଣସି ଚିନ୍ତା କରୁନାହାନ୍ତି, ଅବଜ୍ଞାରେ ସବୁ ତାକୁ ଆହ୍ୱାନ କରୁଛନ୍ତି। ସଖ୍ୟୁ ଇତି ଭାବ ବିଶେଷଣ ତତ୍ ସଖ୍ୟ ଭାଗ୍ୟ ଅଭିନନ୍ଦା, ଯେଉଁ ଶାଖାର ସ୍କନ୍ଧରେ ହାତ ଦେଇଛନ୍ତି ତାହାର କେତେ ଭାଗ୍ୟ, ଭଗବାନ ତାର କାନ୍ଧରେ ହାତ ଦେଇଛନ୍ତି। ଅଚ୍ୟୁତ ଶବ୍ଦ ଯେଉଁ ବ୍ୟବହାର କରାଯାଇଛି ତାର କାରଣ ହେଉଛି ଅଚ୍ୟୁତ ଇତି ତତ୍ ସ୍ଥାନାତ୍ ଅବିଚଳନ ଅଭିପ୍ରାୟଣ, ଟିକିଏ ବି ସେ ଚଳି ନାହାନ୍ତି, ଚଳି ପଛକୁ ଟିକିଏ ଘୁଞ୍ଚିଯିବା, ବିରାଟ ଯେଉଁ ଆସୁଛି ଭାରି ଜୋରରେ ଆସୁଛି, ସେ ଭୟ ପ୍ରଦର୍ଶନ କରି କରିକି ଆସୁଛି, ତାକୁ ଦେଖି ଖାଲି ଟିକିଏ ଭୟ କରିଗଲେ ପଛକୁ ଟିକିଏ ଚାଲିଗଲେ ନା, ଅବିଚଳେ ନ, ସେ ଯେଉଁଠି ଅଛନ୍ତି ସେଇଠି ଥିଲେ, ଅଚ୍ୟୁତ ଶବ୍ଦ ସେଥିପାଇଁ ବ୍ୟବହାର କରାଯାଇଛି। ହରିବଂଶରେ ମଧ୍ୟ ଏ କଥା କୁହାଯାଇଛି, ବିଷ୍ଣୁ ପୁରାଣରେ ମଧ୍ୟ କୁହାଯାଇଛି,
ତେଣୁ ହରି ହରି ଇତି କାହିଁକି ହରି ଶବ୍ଦ କାହିଁକି ବ୍ୟବହାର କରାଗଲା ନା ତାଦୃଶ ଅବସ୍ଥାନେ ନ ମନୋହର ତାତ୍ ସେଭଳି ଯେଉଁ ରହିଛନ୍ତି ଭଗବାନ ଯେଉଁ ହରି ମନକୁ ହରଣ କରିନେବେ ଏତେ ସୁନ୍ଦର ରୂପରେ ରହିଛନ୍ତି ସିଏ ମନ ହରି ହରି ନେବେ ଏଇଭଳି ଭାବରେ ଭଗବାନ ତାଙ୍କୁ ଆହ୍ୱାନ କରି 9 ନମ୍ବର ଶୁକ୍ଳ କୁହାଯାଉଛି ସୋପ୍ୟେବଂ କୋପି ତୋ ଅରିଷ୍ଟ ଖୁରେଣାବନ୍ ନିମୌଲିଖନ୍ ଉଦ୍ୟତ୍ ପୃଚ୍ଛ୍ର ଭ୍ରମନ୍ ମେଘ କ୍ରୁଧ୍ର କ୍ରୁଧ କୃଷ୍ଣ ମୁପାଦ୍ରବତ୍ ତେଣୁ ତା'ର କ୍ରୋଧ ବଢ଼ିଗଲା ଭଗବାନ ତାକୁ ସେଭଳି ଭାବରେ କହିଲେ ବ୍ୟବସ୍ଥା କଲେ ତା'ର କ୍ରୋଧ ବଢ଼େଇବା ପାଇଁ ତେଣୁ ଏଠି କୁହାଯାଉଛି ସହ କହିଲେ ଅରିଷ୍ଟ ଅପି ଏବଂ କୋପିତ ଭଗବାନ ଯେଉଁଭଳି ଭାବେ ବ୍ୟବହାର କଲେ ସେ କ୍ରୋଧ ହୋଇଗଲା ତା'ର କ୍ରୋଧ ଅଧିକ ଆସିଗଲା କୃଷ୍ଣ କୃତିଏନ ପୂର୍ବୋକ୍ତେନ ଆଚରିତେନ କୋପଂ ପ୍ରାପିତ ଭଗବାନ ଯେଉଁଭଳି ଭାବରେ ବାହୁବା ସ୍ଫୋଟ କଲେ ଏବଂ ବାମ ତାଙ୍କର ସଖାଙ୍କର କାନ୍ଧରେ ହାତ ରଖି ଏଇଭଳି ଭାବରେ ତାକୁ ଆହ୍ୱାନ କରୁଛନ୍ତି ଏସବୁ ଦେଖି ତା'ର କୋପ ବଢ଼ିଗଲା କ୍ରୋଧ ବଢ଼ିଗଲା ତେଣୁ ଖୁରେଣ ଅବନିଂ ବା ଅବନି କହିଲେ ଭୂମିକୁ ଉଲ୍ଲିଖନ ଉତ୍କ୍ଷିପନ ଖୁରରେ ଯେମିତି ବିଭିନ୍ନ କରିଦେଉଥିଲା ଭୂମିକୁ ଏଭଳି ଭାବରେ ଉଦ୍ୟତ ପୃଚ୍ଛର ଭ୍ରମନ ମେଘ ତା ଯେଉଁ ପୁଚ୍ଛ ରହିଛି ଲାଙ୍ଗୁଡ଼ ରହିଛି ତାକୁ ବହୁତ ଉଚ୍ଚାକୁ ଟେକି ଦେଇଛି ଉଦ୍ୟତ୍ୟ ଉର୍ଦ୍ଧ୍ୱଂ ଗଚ୍ଛତା ପୁଚ୍ଛେନ ଭ୍ରମନ୍ତ ମେଘା ଯସ୍ମାତ୍ ସ ଏତେ ଉଚ୍ଚକୁ ଟେକି ଦେଇଛି ସେଠି ସବୁ ମେଘ ସବୁ ବୁଲୁଛନ୍ତି ମେଘକୁ ଛୁଉଁଛି ଏତେ ଉଚ୍ଚା ଶରୀର ଧାରଣ କରିଛି ଅରିଷ୍ଟ କ୍ରୋଧଂ ସେହିଭଳି ଭାବରେ କ୍ରୋଧ ହୋଇକରି କୃଷ୍ଣମ୍ ଉପାଦ୍ରବତ୍ ସେ କ'ଣ କଲା ନା ବର୍ତ୍ତମାନ କୃଷ୍ଣଙ୍କୁ ବେଗେନ ଆଗମତ୍ କୃଷ୍ଣଙ୍କୁ ଆକ୍ରମଣ କରିବା ପାଇଁ ଆସିଗଲା ବେଗରେ ଆସୁଛି ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଉଦ୍ୟତା ଉର୍ଦ୍ଧ୍ୱଂ ଗଚ୍ଛତା ପୃଚ୍ଛେନ ଭ୍ରମନ୍ତେ ମେଘା ଯସ୍ମାତ୍ ସ ଏଇଭଳି ଭାବରେ ସେ ଯେଉଁ କ୍ରୋଧରେ ଆସୁଛି ପୁଚ୍ଛ ଯେଉଁ ରହିଛି ଲାଙ୍ଗୁଡ଼କୁ ଟେକି ଦେଇଛି ସେଠି ସବୁ ମେଘ ସବୁ ରହିଛନ୍ତି ଏତେ ଉଚ୍ଚା ଏଥିରୁ ଆମେ ଜାଣିପାରିବା କେତେ ଉଚ୍ଚା ଥିଲା ସିଏ ସନାତନ ଗୋସ୍ୱାମୀ କହୁଛନ୍ତି ଅରିଷ୍ଟ ଅରିଷ୍ଟ ଶବ୍ଦର ଅର୍ଥ ହେଉଛି ଅମଙ୍ଗଳ ସାକ୍ଷାତ ଅରିଷ୍ଟ ରିଷ୍ଟ ଖଣ୍ଡନ ହେବ ଯେଉଁ କହନ୍ତି ରିଷ୍ଟ ଖଣ୍ଡନ ହେବ ଇଏ ଅରିଷ୍ଟ ଅମଙ୍ଗଳ ଅମଙ୍ଗଳ ପ୍ରଦାନ କରିବେ ସାକ୍ଷାତ ତଦ୍ ରୂପତ୍ୱାତ୍ ଅରିଷ୍ଟ ସେଥିପାଇଁ ତା'ର ନାମ ହେଇଛି ଅରିଷ୍ଟ ସାକ୍ଷାତ ସେହି ରୂପ ଅମଙ୍ଗଳ ରୂପ ଧାରଣ କରିଛି ସିଏ ପୃଚ୍ଛ ଭ୍ରମନ୍ ମେଘ ଇତି ପୃଚ୍ଛସ୍ୟ କଠିନତା ଏଥିରୁ ଆମେ ଜାଣିବା ମେଘ ସବୁ ବିଦୀର୍ଣ୍ଣ ହୋଇଯାଉଛନ୍ତି ମେଘମାନେ ସବୁ ବିଦୀର୍ଣ୍ଣ ହୋଇଯାଉଛି ତା ଜଣାପଡ଼ିଲେ ପୃଚ୍ଛର କଠିନତା ପୃଚ୍ଛ କେତେ କଠିନ ଥିଲା ମେଘମାନଙ୍କୁ ସବୁ ବିଦାରଣ କରିଦେଉଛି ପୃଚ୍ଛ ଏବଂ ମହାବୀର ଦର୍ପ ପ୍ରକଟନେନ ଭୂମି ଶ୍ରୀ ପାର୍ଶ୍ନୀ ପ୍ରହାରେଣ ତତ୍ ପ୍ରକର୍ଷଣାତ୍ କୃତ ଅରିଷ୍ଟ କୁଣ୍ଡାକ୍ଷଂ ତୀର୍ଥମ୍ ଆଦିବରାହାଏ ଆଦିବରାହାର ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି ଭଗବାନ ଏ ଯେଉଁ ତାକୁ ଆଉ ନହେଲା 15 ଶ୍ଳୋକରେ ଆଉ 6ଟି 10ରୁ 15 ଏଇ 6ଟି ଶ୍ଳୋକରେ ବର୍ଣ୍ଣନା କଲେ ଭଗବାନ କେମିତି ତାକୁ ହତ୍ୟା କଲେ ଅରିଷ୍ଟାସୁରକୁ ହତ୍ୟା କଲେ ତେଣୁ ଅରିଷ୍ଟାସୁରକୁ ଯେତେବେଳେ ହତ୍ୟା ହେଲା ସେହି ସମୟରେ ସବୁ ଏସବୁ ଆମେ ଆସନ୍ତାକାଲି କହି ନା ଅଛି ତ ନା ସମୟ ନାହିଁ ହଁ ତେଣୁ ଆସନ୍ତାକାଲି ଆମେ କହିବା ତେଣୁ ଯେଉଁ ଅରିଷ୍ଟାସୁର ଯେଉଁ ହତ୍ୟା ହେଲା ତେଣୁ ଗୋପମାନେ ଆଉ ଅନ୍ୟମାନେ ସବୁ କହିଲେ ତୁମେ ପାପ କରିଦେଲ ତୁମେ ପାପ କରିଦେଲ ତେଣୁ ପାପର ପ୍ରାୟଶ୍ଚିତ କରିବାକୁ ପଡ଼ିବ ଏଇଭଳି ଭାବରେ ଇଏ ଯେଉଁ ବହୁଳାଷ୍ଟମୀ ତିଥିରେ ଏଇଟା ହେଇଥିଲା କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ତିଥି କାର୍ତ୍ତିକ କୃଷ୍ଣ ଅଷ୍ଟମୀ ତିଥିରେ ବହୁଳାଷ୍ଟମୀ ତିଥି ଯେଉଁଦିନ ରାଧାକୁଣ୍ଡର୍ଗ ଆବିର୍ଭାବ ହେଇଥିଲେ ଗୋପୀମାନେ ମଧ୍ୟ ସେୟା କହିଲେ ଭଗବାନ ରାସଲୀଳା କରିବା ପାଇଁ ଯାଉଥିଲେ ବନ୍ଦ ହୋଇଗଲା ଏସବୁ ଯୁଦ୍ଧ ଫୁଦ୍ଧ ସରିଲା ପରେ ଯେତେବେଳେ ଆସିଲେ ଗୋପୀମାନଙ୍କ ପାଖକୁ ରାଧାରାଣୀଙ୍କ ପାଖକୁ ସେମାନେ କହିଲେ ତୁମେ ବର୍ତ୍ତମାନ ଆମକୁ ଛୁଇଁବ ନାହିଁ କାହିଁକିନା ତୁମେ ଗୋହତ୍ୟା କରିଛ ଗୋହତ୍ୟା ତୁମର ପାପ ହୋଇଗଲା ନା ଏଇଟା ଗୋ ନୁହଁ, ଇଏ ହେଉଛି ଅସୁର ନା, ଅସୁର ହେଲେ ବି ତୁମେ ସେ ଗୋ ନା ଗାଭୀ, ସେ ବୃଷ ରୂପ ଧାରଣ କରି ଆସିଥିଲା ବୃତ୍ରାସୁର, ବୃତ୍ରାସୁର ଅସୁର ହେଲେ ମଧ୍ୟ ସେ ବ୍ରାହ୍ମଣ ଥିଲେ, ବ୍ରାହ୍ମଣ କୂଳରେ ଆସିଥିଲେ। ତେଣୁ ଇନ୍ଦ୍ର ଯେତେବେଳେ ହତ୍ୟା କଲେ ତାଙ୍କୁ ଲାଗିଲା ବ୍ରହ୍ମହତ୍ୟା ଦୋଷ ଲାଗିଲା, 100 ବର୍ଷ କେତେ ବର୍ଷ କାଳ ସେ ରହିଲେ, ଲୁଚିକି ରହିଲେ, ଲକ୍ଷ୍ମୀଦେବୀଙ୍କ ପାଖରେ ଯାଇ ଆଶ୍ରୟ ନେଲେ, ସେ ଯେଉଁ ମାନସରୋବରରେ ରହିଲେ, ସେ ଯେଉଁ ପଦ୍ମନାଡ଼ରେ ଆଶ୍ରୟ ନେଇକି ରହିଲେ, ଗୋଟିଏ 100 ବର୍ଷ କାଳ କୌଣସି ଖାଦ୍ୟ ଗ୍ରହଣ କଲେ ନାହିଁ। କାହିଁକିନା ଯେଉଁ ସେମାନେ ଦେବତାମାନେ ଖାଆନ୍ତି, ଯେଉଁ ଖାଦ୍ୟ ଗ୍ରହଣ କରନ୍ତି, ଏଇ ଯଜ୍ଞ ମାଧ୍ୟମରେ ଖାଦ୍ୟ ଗ୍ରହଣ କରନ୍ତି, ଅଗ୍ନି ତାଙ୍କୁ ସବୁ ପ୍ରଦାନ କରନ୍ତି, କିନ୍ତୁ ଅଗ୍ନି ଜଳ ଭିତରେ ପ୍ରବେଶ କରିପାରିବେ ନାହିଁ। ତେଣୁ ଇନ୍ଦ୍ର କୌଣସି ଖାଦ୍ୟ ପ୍ରାପ୍ତ ହୋଇପାରିଲେ ନାହିଁ ଗୋଟିଏ 100 ବର୍ଷ ଧରିକିରି। ଏଭଳି ଭାବରେ ତାଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା, ଏସବୁ କଥା ରହିଛି। ତେଣୁ ବୃତ୍ରାସୁରକୁ ହତ୍ୟା କରି ମଧ୍ୟ ତାଙ୍କୁ ବ୍ରହ୍ମହତ୍ୟାର ଦୋଷ ଲାଗିଲା, ତୁମକୁ କାହିଁ ଲାଗିବ ନାହିଁ, ରାଧାରାଣୀ କହିଲେ। ତେଣୁ କୃଷ୍ଣ କହିଲେ ତାହେଲେ କ'ଣ କରାଯିବ ପାପରୁ ମୁକ୍ତ ହେବା ପାଇଁ, ନା ତୁମେ ସବୁ ତୀର୍ଥରେ ସ୍ନାନ କର, ତୀର୍ଥରେ ସ୍ନାନ କଲେ ପାପ ସବୁ ଯିବ। ତୀର୍ଥ ସ୍ନାନ ସେ କ'ଣ କରିବ, ଭଗବାନ ସବୁ ତୀର୍ଥକୁ ଆହ୍ୱାନ କଲେ, ସେଇଠି କୁଣ୍ଡ କଲେ, ଶ୍ୟାମକୁଣ୍ଡ ହେଲା, ଭଗବାନ ଗୋଟେ ପ୍ରହାର କଲେ, ଏଭଳି ସେଠି ସବୁ ତୀର୍ଥ ସବୁ ଆସି ପହଞ୍ଚିଗଲେ, ସ୍ୱୟଂ ମୃତ୍ୟୁମନ୍ତ ରୂପରେ ତୀର୍ଥ ସବୁ ଆସି ପହଞ୍ଚିଗଲେ, ଆସି ପହଞ୍ଚିକରି ସେଇଟା ପୂର୍ଣ୍ଣ ହୋଇଗଲା, ଶ୍ୟାମକୁଣ୍ଡ ସବୁ ତୀର୍ଥମାନେ ଆସି ପହଞ୍ଚିଗଲେ ଶ୍ୟାମକୁଣ୍ଡରେ। ତେଣୁ ଶ୍ୟାମକୁଣ୍ଡରେ ଯେତେବେଳେ ସ୍ନାନ କରି ଭଗବାନ କହିଲେ ଠିକ୍ ଅଛି, ବର୍ତ୍ତମାନ ମୁଁ ପାପ ନା ନା ତଥାପି ତୁମର ପାପ ରହିଲା। ତେଣୁ ରାଧାରାଣୀ କହିଲେ ମୁଁ ଗୋଟେ କୁଣ୍ଡ ତିଆରି କରିବି, ସେ କୁଣ୍ଡରେ ତୁମେ ସ୍ନାନ କଲେ ଯାଇକି ତୁମେ ପାପରୁ ଦୂର ହେବ, କାହିଁକି ରାଧାରାଣୀ ନିଜେ ତାଙ୍କର ଯେଉଁ ରହିଛି ବଳୟ କ'ଣ ଯେଉଁ କହନ୍ତି, ସେଇଥିରେ ସେ ଖନନ କରିବା ପାଇଁ ଆରମ୍ଭ କଲେ, କୁଣ୍ଡ ତିଆରି କରିବା ପାଇଁ କଙ୍କଣରେ କୁଣ୍ଡ ତିଆରି କରିବା ପାଇଁ ଆରମ୍ଭ କଲେ। ତେଣୁ ଭଗବାନ ତାଙ୍କୁ ଅବଶ୍ୟ ଭଗବାନଙ୍କର ଇଚ୍ଛାରେ ସବୁ ହେଲା। ତାପରେ ସେ ଗଲେ ମାନସ ଗଙ୍ଗାରୁ ସବୁ ଆଣିବେ ଜଳ, ସବୁ ଗୋପୀମାନେ ସବୁ ମାନସ ଗଙ୍ଗାରୁ ଜଳ ଆଣିବା ପାଇଁ ବସିଲେ, କେତେ କଷ୍ଟ ସ୍ୱୀକାର କରିକି ଆଣିକି ସବୁ ଜଳ ପୂର୍ଣ୍ଣ କରିବେ। ତେଣୁ ଭଗବାନ କହିଲେ ସବୁ ତୀର୍ଥମାନେ ରାଧାରାଣୀ ପାଖରେ ଯାଇ ପ୍ରାର୍ଥନା କଲେ, ରାଧାରାଣୀ ଆମକୁ ଅନୁମତି ଦିଅନ୍ତୁ, ଆମେ ଆପଣଙ୍କ କୁଣ୍ଡରେ ପ୍ରବେଶ କରିବୁ, ରାଧା କୁଣ୍ଡରେ। ତେଣୁ ରାଧାରାଣୀ ତାଙ୍କୁ ଅନୁମତି ଦେଲେ, ସବୁ ତୀର୍ଥମାନେ ସବୁ ପୁଣି ଏଠି ଆସି ପ୍ରବେଶ କଲେ ରାଧାକୁଣ୍ଡରେ। ସେ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଦୁଇ ଜଣ ପାଖାପାଖି ରହିଛନ୍ତି ରାଧାକୁଣ୍ଡ। ଆଜିର ତିଥିରେ, ଏଇ ତିଥିରେ ବହୁଳାଷ୍ଟମୀ ତିଥି, ଏଇ ବହୁଳାଷ୍ଟମୀ ତିଥିରେ ରାଧାକୁଣ୍ଡରେ ଆବିର୍ଭାବ ହୋଇଥିଲା। ତେଣୁ ବହୁଳାଷ୍ଟମୀ ତିଥିରେ ସେଥିପାଇଁ ରାତି ଅଧରେ ସେଦିନ ସ୍ନାନ କଲେ, ରାତି ଅଧରେ ଏଇସବୁ ଘଟଣା ହୋଇଥିଲା, ରାତି ଅଧ ଏଇସବୁ ମାରି ଏସବୁ କଲା ପରେ ସବୁ ହେଇଗଲା, ରାତି ଅଧ ହୋଇଗଲା ସେହି ସମୟରେ ରାଧାକୁଣ୍ଡ ପ୍ରକଟ ହେଲେ। ରାଧାକୁଣ୍ଡ ରାଧାରାଣୀଙ୍କର ଅତ୍ୟନ୍ତ ପ୍ରିୟ ସ୍ଥାନ, ରାଧାକୁଣ୍ଡ ଯେତେ ଆମର ଆଚାର୍ଯ୍ୟମାନେ କହିଛନ୍ତି, ଯେତେ ସବୁ ତ୍ରିଜଗତରେ ଯେତେ ସବୁ ଉନ୍ନତ ସ୍ଥାନ ରହିଛି, ତାଦେହରୁ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହେଉଛି ବୃନ୍ଦାବନ, ବୃନ୍ଦାବନରୁ ଶ୍ରେଷ୍ଠ ସ୍ଥାନ ହେଉଛି ରାଧାକୁଣ୍ଡ। ରାଧାକୁଣ୍ଡ ଅପେକ୍ଷା ଆଉ ଅଧିକ କିଛି ପବିତ୍ର ସ୍ଥାନ ନାହିଁ ରାଧାକୁଣ୍ଡ। ତେଣୁ ସେଇ ରାଧାକୁଣ୍ଡ ରାଧାରାଣୀଙ୍କର ସ୍ୱରୂପ, ସିଏ ରାଧାକୁଣ୍ଡ ରାଧାରାଣୀଙ୍କର ସ୍ୱରୂପ। ତେଣୁ ସେ ରାଧାକୁଣ୍ଡ ଏଇଭଳି ଭାବରେ ଯେଉଁ ପ୍ରକଟ ହେଲେ, କାଳର ପ୍ରଭାବରେ ରାଧାକୁଣ୍ଡ ଅପ୍ରକଟ ହୋଇଯାଇଥିଲେ, କିନ୍ତୁ ଯେତେବେଳେ ମହାପ୍ରଭୁ ଯାଇଥିଲେ, ଚୈତନ୍ୟ ମହାପ୍ରଭୁ ଯାଇଥିଲେ ସେହି ସମୟରେ, ସେଠି ଦୁଇଟା ଧାନ କ୍ଷେତ ଥିଲା, ଶ୍ୟାମକୁଣ୍ଡ ରାଧାକୁଣ୍ଡ ଯେଉଁ ରହିଛି ବର୍ତ୍ତମାନ ସେଇଟା, ସେତେବେଳେ ସେ ସମୟ ମହାପ୍ରଭୁ ଯେତେବେଳେ ଯାଇଥିଲେ 1500 ମସିହାର ଘଟଣା 1510 ପରର ଘଟଣା, ସେ ସମୟରେ ସେ ଦୁଇଟି ସ୍ଥାନ ଧାନ କିଆରୀ ହିସାବରେ ରହିଥିଲା, ପାଣି ଟିକେ ଅଧିକା ଥିଲା। ତେଣୁ ମହାପ୍ରଭୁ ସେଠି ସ୍ନାନ କରି ସେ ରାଧାକୁଣ୍ଡ ଶ୍ୟାମକୁଣ୍ଡର ସବୁ ସ୍ତୁତି ଗାନ କଲେ। ସେତେବେଳେ ମାନେ ଲୋକମାନେ ଜାଣିନଥିଲେ ଇଏ ହେଉଛି ରାଧାକୁଣ୍ଡ ଶ୍ୟାମକୁଣ୍ଡ, ତାପରେ ଲୋକମାନେ ଜାଣିଲେ ଇଏ ହେଉଛି ରାଧାକୁଣ୍ଡ ଶ୍ୟାମକୁଣ୍ଡ ବୋଲି। ତାପରେ ମହାପ୍ରଭୁ ତାଙ୍କର ଯେଉଁ ଗୋସାଇଁମାନଙ୍କୁ ସବୁ ପଠେଇଲେ, ଯାହା ରାଧାକୁଣ୍ଡକୁ ଉଦ୍ଧାର କରିବ, ଶ୍ୟାମକୁଣ୍ଡକୁ ଉଦ୍ଧାର କରିବ। ତେଣୁ ରଘୁନାଥ ଦାସ ଗୋସ୍ୱାମୀ ଆସି ପହଞ୍ଚିଲେ ସେଇଠି, ରାଧାକୁଣ୍ଡରେ ରହିଥିଲେ, ସେଇଠି ରାଧାକୁଣ୍ଡରେ ରହିଥିଲା ବେଳେ ସେ ଚାହୁଁଥିଲେ ଉଦ୍ଧାର କରିବା ପାଇଁ ଧନ ଦରକାର, ତେଣୁ ଧନ ତାଙ୍କ ପାଖରେ ନାହିଁ, କ'ଣ କରିବେ। ଏଇଭଳି ଭାବରେ ଗୋଟେ କଥା ଅଛି, ଜଣେ ବହୁତ ଧନିଷ୍ଠ ବ୍ୟକ୍ତି, ମାନେ ବହୁତ ଧନୀ ବ୍ୟକ୍ତି ଜଣେ, ସେ ଯାଇଥିଲେ ବଦ୍ରୀନାଥ ଯାଇଥିଲେ, ବଦ୍ରୀନାଥ ଯାଇଥିଲେ, ତାଙ୍କର ମନୋଭୀଷ୍ଟ ଥିଲା, ତାଙ୍କ ପାଖରେ କିଛି ଧନ ଥିଲା, ସେ ଧନକୁ ପ୍ରଦାନ କରିବେ। କେଉଁଠି ସେଇ ବଦ୍ରୀନାଥଙ୍କୁ ପ୍ରଦାନ କରିବେ। କିନ୍ତୁ ବଦ୍ରୀନାଥ ତାଙ୍କୁ କହିଲେ, ତୁମେ ଏଇସବୁ ଧନ ମୋତେ ଦିଅ ନା, ତୁମେ ନେଇକି ଯାଅ ରାଧାକୁଣ୍ଡ, ରାଧାକୁଣ୍ଡ ଯାଇ ସେଠି ଯେଉଁ ଅଛନ୍ତି ଗୋସ୍ୱାମୀ ଅଛନ୍ତି ରଘୁନାଥ ଦାସ ଗୋସ୍ୱାମୀ, ତାଙ୍କୁ ପ୍ରଦାନ କରିବ। ଆଉ ସିଏ ଯଦି ନ ନେବେ ତାହେଲେ ତାଙ୍କୁ କହିବ ଏମିତି ବଦ୍ରୀନାଥ ମୋତେ କହିଛନ୍ତି, ତୁମେ ଚାହୁଁଥିଲ ରାଧାକୁଣ୍ଡକୁ ଉଦ୍ଧାର କରିବା ପାଇଁ, ସେଇ ଧନ ସେଥିପାଇଁ ସେ ଦେଇଛନ୍ତି। ତେଣୁ ଏଇଭଳି ଭାବରେ ସେ ଆସି ରଘୁନାଥ ଦାସ ଗୋସ୍ୱାମୀଙ୍କୁ ସେ ଧନ ପ୍ରଦାନ କଲେ, ତାପରେ ସେ ରାଧାକୁଣ୍ଡ ଉଦ୍ଧାର କରାଗଲା। ରାଧାକୁଣ୍ଡରେ ବହୁତ ମହିମା ସବୁ ରହିଛି ରାଧାକୁଣ୍ଡ ବିଷୟରେ, ସେଠି ପଞ୍ଚୁ ପାଣ୍ଡବମାନେ ରହିଛନ୍ତି। ରାଧାକୁଣ୍ଡ ଯେତେବେଳେ ତିଆରି ଚାଲିଥିଲା ବଙ୍କା ହୋଇକି ରହିଛି, କାରଣ ସେ ପଞ୍ଚୁ ପାଣ୍ଡବ ଯେଉଁ ରହିଛନ୍ତି ସେଇଟାକୁ କାଟିବା ପାଇଁ ଯେତେବେଳେ ଯାଉଥିଲେ ସେତେବେଳେ ସେ ସ୍ୱପ୍ନ ଆଦେଶ ଦେଲେ, ଆମେ ଏଇଠି ରହିଛୁ ପଞ୍ଚୁ ପାଣ୍ଡବ ଆମେ ରହିଛୁ, ଆମକୁ କାଟନା, ଏଇଭଳି ଭାବରେ କହିଲେ। ତେଣୁ ସେଠି ରାଧାକୁଣ୍ଡ ବୁଲିକିରି ଯାଇଛି, ଏମିତି ସବୁ ରହିଛି ରାଧାକୁଣ୍ଡ ଶ୍ୟାମକୁଣ୍ଡ ଏସବୁ ରହିଛି, ସବୁ ରହିଛନ୍ତି, ସବୁ ତାହା ବହୁତ ଇତିହାସ ରହିଛି। ତେଣୁ ଆଜିର ତିଥିରେ ଏଇ ଯେଉଁ ବହୁଳାଷ୍ଟମୀ ତିଥିରେ ଏଇ ଘଟଣାଟି ହୋଇଥିଲା, ତେଣୁ ରାତି ଅଧରେ ରାଧାକୁଣ୍ଡରେ ସ୍ନାନ ରହିଛି, ସ୍ନାନ କରିବାର ବିଧି ରହିଛି। ରାଧାକୁଣ୍ଡରେ ସ୍ନାନ କଲେ ରାଧାରାଣୀଙ୍କର କୃପା ସେମାନେ ପ୍ରାପ୍ତ ହେବେ। ଗୋଟେ ଥର ଆମେ କରିଥିଲୁ ରାତି ଅଧରେ, ଆମେ ସବୁ 1996 ମସିହାରେ ଆମେ ବୃନ୍ଦାବନ ପରିକ୍ରମା କରୁ, ଚୌରାଶୀ କୋଶ ବୃନ୍ଦାବନ ପରିକ୍ରମା କରୁଥିଲା ବେଳେ ସେହି ସମୟରେ ସେଇ ବହୁଳାଷ୍ଟମୀ ତିଥିରେ ଆମେ ସେଠି ସ୍ନାନ କରିଥିଲୁ। ଗୋଟେ ଥର ମୁଁ କରିଛି, ଆପଣମାନେ କି କରିଛନ୍ତି? ରାଧାକୁଣ୍ଡରେ ସ୍ନାନ, ଯାହା ହେଉ ଆମର ଗୁରୁଦେବଙ୍କ କୃପାରୁ ଗୁରୁଦେବ ମଧ୍ୟ ସେଇ ରାଧାକୁଣ୍ଡରେ ରହିଛନ୍ତି। ଯେ ମଣିପୁର ରାଜା ଯେ ସ୍ୱପ୍ନ ପାଇଥିଲେ, ଭଗବାନ କହିଲେ ଯେ ତୁମେ ଏଭଳି ଭାବରେ ମୋର ଗୋଟେ ମନ୍ଦିର କରିବ ଯେଉଁଠି ସୂର୍ଯ୍ୟଙ୍କର ପ୍ରଥମ କିରଣ ମୋ ପାଖରେ ପହଞ୍ଚିବ। ତେଣୁ ସେ ମଣିପୁର ରାଜା ସେ ଯେଉଁ ରାଧାକୁଣ୍ଡରେ ଆମ ସ୍ଥାନ ରହିଛି, ସେ ସ୍ଥାନଟି ସେ ନେଇ ସେଠି ଗୋପାଳଙ୍କୁ ରଖିଥିଲେ। ତାପରେ ସେଇ ମନ୍ଦିରଟିକୁ ଆମର ଗୁରୁଦେବଙ୍କୁ ଦିଆଗଲା, ଗୁରୁଦେବ ସେଇ ମନ୍ଦିରର ଦାୟିତ୍ୱରେ ଥିଲେ। ତେଣୁ ଗୁରୁଦେବଙ୍କର ସମାଧି ମଧ୍ୟ ସେଇଠି ଦିଆଗଲା। ରାଧାକୁଣ୍ଡର ଚାରିପଟେ ବହୁତ ଲୀଳା ସବୁ ରହିଛି, ଗୋପୀମାନଙ୍କର ସବୁ ଭଗବାନ କୃଷ୍ଣଙ୍କର ବହୁତ ଲୀଳା ସବୁ ରହିଛି ରାଧାକୁଣ୍ଡରେ, ବହୁତ କଥା ରହିଛି ରାଧାକୁଣ୍ଡରେ। ତେଣୁ ଏଠି ବର୍ଣ୍ଣନା କରାଯାଏ ରାଧାକୁଣ୍ଡରେ ଥରେ ରୂପ ଗୋସ୍ୱାମୀ ରାଧାରାଣୀଙ୍କର ଉପରେ ଗୋଟେ କବିତା ରଚନା କରୁଥିଲେ, କାବ୍ୟ ରଚନା ଲେଖୁଥିଲେ। ତେଣୁ ସେ ଯେଉଁ କାବ୍ୟ ରଚନା କରିଥିଲେ ସେତେବେଳେ ରାଧାରାଣୀଙ୍କର ବେଣୀକୁ ସେ ସର୍ପ ସହିତ ତୁଳନା କରିଛନ୍ତି ବେଣୀକୁ। ତେଣୁ ସନାତନ ଗୋସ୍ୱାମୀ ଯେତେବେଳେ ଦେଖିଲେ ରାଧାରାଣୀଙ୍କ ବେଣୀକୁ ସର୍ପ ସହିତ ତୁଳନା କରାଯାଇ, ସେ କହିଲେ ଏଇଟା ଠିକ୍ ହେଲା ନାହିଁ, ରାଧାରାଣୀଙ୍କର ବେଣୀକୁ ସର୍ପ ସହିତ କାହିଁକି ତୁଳନା କରିଛ, ଏଇଭଳି ଭାବରେ କହିଥିଲେ। କିନ୍ତୁ ଥରେ ଯେତେବେଳେ ସେ ସେଇ ରାଧାକୁଣ୍ଡରେ ସ୍ନାନ କରୁଥିଲେ, ରାଧାକୁଣ୍ଡରେ ସ୍ନାନ କରୁଥିଲେ ଦେଖିଲେ କେତେଜଣ ବାଳିକା ସେଇ ରାଧାକୁଣ୍ଡ ପାଖରେ ଖେଳୁଥିଲେ। ତେଣୁ ଇଏ ସନାତନ ଗୋସ୍ୱାମୀ ଦେଖିଲେ ତାଙ୍କ ପଛପଟେ ଗୋଟେ ସାପଟେ ରହିଛି, ତେଣୁ ସେ ତାଙ୍କୁ ଡାକିଲେ, ଏ ବାଳିକେ ତୁମ ପଛପଟେ ସାପ, ଏଇଭଳିଆ ଡାକିଲେ। ସେ ଶୁଣିଲେ ନାହିଁ, ତେଣୁ ଇଏ ଧାଇଁଗଲେ, ଧାଇଁଗଲେ ସେମାନେ ସେ ପଳେଇଗଲେ। ଦେଖିଲା ବେଳକୁ ସେ ରାଧାରାଣୀଙ୍କର ପ୍ରକୃତରେ ରାଧାରାଣୀ ଥିଲେ, ତାଙ୍କର ବେଣୀ ସର୍ପ ଭଳି ରହିଛି, ସବୁ ଦର୍ଶନ କରୁଥିଲେ। ସବୁ ବହୁତ ଲୀଳା ରାଧାକୁଣ୍ଡ ଶ୍ୟାମକୁଣ୍ଡ ସବୁ ରହିଛି, ଗୁରୁଦେବ ମଧ୍ୟ ସେଇଠି ଆଶ୍ରୟ ନେଇଛନ୍ତି ରାଧାକୁଣ୍ଡରେ, ଏବଂ ଆମକୁ ମଧ୍ୟ ସୁଯୋଗ ପ୍ରଦାନ କରିଛନ୍ତି। ଏଠି ମଧ୍ୟ ଆମ ପାଇଁ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଭଳି ସବୁ କରିଛନ୍ତି, ଦୁଇଟି କୁଣ୍ଡ ଆମର ମଧ୍ୟ ଏଠି ରହିଛି ଧାମରେ, ଏବଂ ଏଠି ମଧ୍ୟ ଗୋବର୍ଦ୍ଧନ ରହିଛନ୍ତି। ତେଣୁ ଏଇଭଳି ଭାବରେ ଆଜିର ଯେଉଁ ଏଇ ଯେଉଁ 10-15 ଏଇ 6 ଶ୍ଳୋକରେ ଭଗବାନ ଯେଉଁ ହତ୍ୟା କରିବେ ଋଷଭକୁ, ଏ ବିଷୟରେ ଆମେ ଆସନ୍ତାକାଲି ଶ୍ରବଣ କରିବା। ତେଣୁ ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି କି, ନହେଲେ ଆମ କଥାକୁ ବିଶ୍ରାମ ଦେବା। କ'ଣ କାଲି ପଚାରୁଥିଲେ, କାଲି ଯେଉଁ ପଚାରୁଥିଲେ ପ୍ରଶ୍ନ, ମୁଁ କହିଲି କଥା ସରିଲା ପରେ କହିବା ପାଇଁ। ଅର୍ଜମା, ହଁ, ଯମରାଜଙ୍କର, ହଁ ହଁ ସବୁ କଳ୍ପରେ, କେଉଁ କଳ୍ପରେ କ'ଣ ହେଇଥିବ, ଆଉ ଏ କଳ୍ପରେ ଏହା ହେଇଛି, ଆଉ କଳ୍ପରେ କ'ଣ ଆମେ ତ ଜାଣିନୁ କ'ଣ ହବ କ'ଣ ହେଇପାରେ। ଯେମିତି ଋତୁର ପରିବର୍ତ୍ତନ ଆସୁଛି, ବସନ୍ତ ଋତୁ, ସବୁ ବସନ୍ତ ଋତୁରେ ଫୁଲ ଫୁଟେ ବା କୋଇଲି ବବାଏ ଆମ୍ବ ହୁଏ, ଯଦି ପହିଲାଟା ଯେମିତି ଯେଉଁଭଳି ଭାବରେ, ଏଇଟା ସେଇ ପ୍ରଶ୍ନ ସେଇଭଳି ଭାବରେ, ସବୁ ଋତୁରେ ସେ ସବୁ ହେବ, ଭଗବାନଙ୍କର ଏଇ ଲୀଳା ସବୁ ଚାଲିଛି, ନିତ୍ୟ ଲୀଳା ସବୁ ଭଗବାନଙ୍କର, ଟିକେ ପରିବର୍ତ୍ତନ ହେଇପାରେ ନହେଲେ ଏଇଭଳି ଭାବରେ ସବୁ ରହିଛି। ହଁ କାହା ପାଖରେ? ହଁ ସେ ହେଉଛନ୍ତି ଆଦିତ୍ୟ, ପୁରା ଜଣେ ଆଦିତ୍ୟ। ତେଣୁ ଯମରାଜ ଜଣେ ମହାଜନ, ଇଏ ପିତୃଲୋକରେ ଅଛନ୍ତି, ପିତୃଲୋକରେ ଇଏ ହେଉଛନ୍ତି ସଞ୍ଜୀବନୀପୁରୀରେ ଅଛନ୍ତି ଯମରାଜ। ଯମରାଜଙ୍କ ପୁରୀ ହେଉଛି ସଞ୍ଜୀବନୀପୁରୀ, ସବୁ ଦେବଲୋକ ସବୁ ପିତୃଲୋକରେ ଇଏ ଅଛନ୍ତି। ପିତୃଣା ମର୍ଜମା ଚାଷ୍ମୀ, ଯମଙ୍କର ପୁରୀ ହେଉଛି ସଞ୍ଜୀବନୀପୁରୀ, ସେ ସେଠି ରହୁଛନ୍ତି। ତେଣୁ କେଉଁ କଳ୍ପରେ କ'ଣ ଟିକେ ଭେଦ ଥାଇପାରେ, କାରଣ ଆମେ ଦେଖିବା ହରିବଂଶରେ ମଧ୍ୟ କେତେଟା କଥା ଲେଖାଯାଇଛି, ଏ କଳ୍ପରେ ଯାହା ହେଇନଥିଲା ସେ ଆଉ କେତେଟା କଥା କୁହାଯାଇଛି। ଯେଉଁଠି ଭେଦ ରହିଛି, ବିଭିନ୍ନ ଆଚାର୍ଯ୍ୟମାନେ ବହୁତ କଥା କହୁଛନ୍ତି, ସେଇଟା କଳ୍ପଭେଦ ବୋଲି କୁହାଯାଏ। କେଉଁ କଳ୍ପରେ କେଉଁଟା ହୁଏ, ସବୁ କଳ୍ପରେ ଏକାଭଳି ଜିନିଷ ନ ହୁଏ ନାହିଁ, ଟିକିଏ ପରିବର୍ତ୍ତନ ମଧ୍ୟ ରହିଥାଏ। ତେଣୁ ଯେଉଁଠି ଭେଦ ରହିଛି, ଏଇଟା ଏମିତି କୁହାଗଲା, ସେଠି ସେମିତି କୁହାଗଲା, ଭେଦ ରହିଛି, ତା'ମାନେ ସେଇଟା କଳ୍ପଭେଦ ବୋଲି କୁହାଯାଏ। କେଉଁ କଳ୍ପରେ ସେଇଟା ହେଇଥିଲା, କେଉଁ କଳ୍ପରେ ଏଇଟା ହେଇଛି, ହରିବଂଶରେ ଯେଉଁଟା ବର୍ଣ୍ଣନା କରାଯାଇଛି, ଆଉ କେଉଁ କଳ୍ପ କଥା ମଧ୍ୟ କୁହାଯାଇଛି, ସେଠି ମଧ୍ୟ କୁହାଯାଇଛି, ଏଇଭଳି ଭାବରେ ରହିଛି। ଅରିଷ୍ଟାସୁରକୁ ଭଗବାନ ବଦ୍ଧ କରିବେ, ଅରିଷ୍ଟାସୁର ଯେତେବେଳେ ବଦ୍ଧ ହେବ, ପନ୍ଦର ଶ୍ଳୋକ ଯାଏ, ପନ୍ଦରରେ ଯାଏ ଏଇଟା ବର୍ଣ୍ଣନା କରାଯିବ। ତା'ପରେ ଷୋହଳରୁ ବର୍ଣ୍ଣନା କରାଯିବ, ନାରଦ ଯାଇ ପହଞ୍ଚିବେ। ଅରିଷ୍ଟାସୁର ଯେତେବେଳେ ଭଗବାନ ବଦ୍ଧ କଲେ, ନାରଦ ଯାଇ ପହଞ୍ଚିବେ କଂସ ପାଖରେ, କଂସ ପାଖରେ ପହଞ୍ଚିକି କହିବେ ଯେ ଏଇଭଳି ଭାବରେ ତୁମେ ଯେଉଁ ଚିନ୍ତା କରୁଥିଲ ଅଷ୍ଟମ ଗର୍ଭ କିଏ, ସେ ଅଷ୍ଟମ ଗର୍ଭ ହେଉଛନ୍ତି କୃଷ୍ଣ, କହିବେ। ଷୋହଳ ଶ୍ଳୋକରେ ଆସିବେ କଥା, ସେ ହେଉଛନ୍ତି କୃଷ୍ଣ, ଇଏ ବସୁଦେବଙ୍କ ପୁତ୍ର। ଯେତେବେଳେ ଜନ୍ମ କୃଷ୍ଣ ଯେତେବେଳେ ଜନ୍ମ ହେଲେ, ତାଙ୍କୁ ନେଇକରି ସେ ରଖିଦେଇ ଆସିଲେ, ସେଇଠି ନନ୍ଦବାଳରେ ରଖିଦେଇ ଆସିଥିଲେ, ନନ୍ଦଙ୍କର କନ୍ୟାଙ୍କୁ ଆଣିକି ଆସିଥିଲେ, ଏଇଭଳି ଭାବରେ ସବୁ କହିବେ। ଏ ଛତିଶରୁ ଆରମ୍ଭ ହେବ ଏକଥା ସବୁ ଛତିଶରେ। ତେଣୁ ଏଇଭଳି ଭାବରେ ଯେଉଁ କହିବେ କଂସକୁ, କଂସ ସାଙ୍ଗେ ସାଙ୍ଗେ ବସୁଦେବଙ୍କୁ ହତ୍ୟା କରିବା ପାଇଁ ଉଠିବେ। ବସୁଦେବ ଏତେ ସତ୍ୟବାଦୀ ଥିଲେ, ମୁଁ ଭାବୁଥିଲି ଇଏ ବହୁତ ସତ୍ୟବାଦୀ ବୋଲି, ତାଙ୍କ କଥାରେ ବିଶ୍ୱାସ କଲି, କିନ୍ତୁ ଏତେ ଅସତ୍ୟବାଦୀ ହେଇଗଲେଣି ଇଏ। ବସୁଦେବଙ୍କୁ ହତ୍ୟା କରିବା ପାଇଁ କ'ଣ ଉଦ୍ୟତ ହେବେ? ତେଣୁ ନାରଦ ମୁନି କହିବେ ତାଙ୍କୁ ହତ୍ୟା କଲେ କ'ଣ ହେବ, ତମେ ତାଙ୍କୁ ହତ୍ୟା କଲେ ତୁମ କୃଷ୍ଣ ପଳେଇଯିବ, ପୁଣି କୁଆଡ଼େ ତୁମେ ପାଇପାରିବ ନାହିଁ, ବର୍ତ୍ତମାନ ତାଙ୍କୁ ବନ୍ଦୀ କରି ରଖ, ଯାଇକି କୃଷ୍ଣଙ୍କୁ ଆଣ। ତୁମେ ଏତେ ପଠେଇଲ, ଅସୁରମାନଙ୍କୁ ପଠେଇଲ, କେହି ତାକୁ ବଧ କରିପାରିଲେନି, ବରଂ କୃଷ୍ଣ ତାଙ୍କୁ ସମସ୍ତେ ବଧ କଲେ, କାରଣ ସେ ସ୍ଥାନର ମହାତ୍ମା ରହିଛି, ସ୍ଥାନ ପ୍ରବଳମ ନା କ'ଣ ଏମିତି ଗୋଟେ ରହିଛି, ସ୍ଥାନର ମହାତ୍ମା ରହିଛି। ତେଣୁ ତୁମେ ଏଇଠିକି ଆଣିଲେ ତାକୁ ହତ୍ୟା କରିପାରିବ, ନହେଲେ ସେଠି ତୁମେ ତାଙ୍କୁ ହତ୍ୟା କରିପାରିବ ନାହିଁ, ତେଣୁ ବ୍ୟବସ୍ଥା କର ତାଙ୍କୁ ଆଣିବା ପାଇଁ, ଏଇଠିକି ଆଣି ତାଙ୍କୁ ହତ୍ୟା କର, ଏଇଭଳି ଭାବରେ କହି ପଳେଇ ଆସିଲେ। 37 ଅଧ୍ୟାୟରେ ଆସିକି ଭଗବାନଙ୍କୁ ପ୍ରାର୍ଥନା କରିବେ, ପ୍ରଭୁ ଯେ ଆପଣଙ୍କୁ ବର୍ତ୍ତମାନ ବହୁତ ଲୀଳା ହୋଇଗଲା ବୃନ୍ଦାବନରେ, ଆପଣ ବର୍ତ୍ତମାନ ମଥୁରାରେ ଲୀଳା କରନ୍ତୁ, ଏସବୁ ସ୍ତୁତି 37 ଅଧ୍ୟାୟରେ ଆସିବ। ହେଲା ପରେ 38 ଅଧ୍ୟାୟରୁ ଅର୍ଜୁନ କ'ଣ କଂସ ପଠେଇବେ ଅକ୍ରୂରଙ୍କୁ, ଅକ୍ରୂର ଆସିବେ ଏଠିକି, ଅକ୍ରୂରଙ୍କ ମନୋରଥ, ଅକ୍ରୂର କଥା ଆସିବ 38 ଅଧ୍ୟାୟରେ। 39 ଅଧ୍ୟାୟରେ ଭଗବାନଙ୍କୁ ନେବେ, ଯେଉଁ ଗୋପୀମାନେ ପୁଣି କ୍ରନ୍ଦନ କରିବା ପାଇଁ ଆସିବେ, ଗୋବିନ୍ଦ ଦାମୋଦର ମହାଦେବତି, ସେ ଶ୍ଳୋକଟି ଅଛନ୍ତି 39 ଅଧ୍ୟାୟରେ ଅଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ନେବେ, 40 ଅଧ୍ୟାୟରେ ଅକ୍ରୂର ଯେତେବେଳେ ସ୍ନାନ, ଅକ୍ରୂର ଘାଟ ରହିଛି, ଅକ୍ରୂର ଘାଟରେ ଯେତେବେଳେ ସ୍ନାନ କରିବେ, ସେହି ସମୟରେ ଭଗବାନ ଦର୍ଶନ କରିବେ। ତେଣୁ ଏଇଭଳି ଭାବରେ 40 ଅଧ୍ୟାୟ ପର୍ଯ୍ୟନ୍ତ ଏଇ ବୃନ୍ଦାବନ ଲୀଳା ସବୁ ରହିଛି, ତାପରେ ମଥୁରା ଲୀଳା ଆରମ୍ଭ ହେବ। ଯାହା ଆମକୁ ସୁଯୋଗ ମିଳିଲା, ଆମେ କିଛି କଥା କୀର୍ତ୍ତନ କଲେ, ଆପଣମାନଙ୍କୁ ସୁଯୋଗ ମିଳିଲା କିଛି କଥା ଶ୍ରବଣ କଲେ, ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତ କି, ଦାୟୀ ଗୌର ପ୍ରମାନନ୍ଦେ।